Deva Sudevaya
Om Namo
Bhagavate Vasudevaya
Om Namo Bhagavate Vasudevaya
Hare Krishna
Hare Krishna
Aji Govardhan Gura Asimut Babaru Sisi Radha Krishna Chandra Sisi Sitaram Rakan Hanuman Prabhupada Maharaj Sri Gurudev समस्त वैष्णव सज्जन वृंदा साधु गुरु वैष्णव मानकर असीम कृपारु आज आम गिरी गोवर्धन दशम दिवस कथा कहवा गत काली जो कथा विश्राम देते दशम स्कंद छब्बीस अध्याय भगवान गोटे लीला वर्णना करजवासी मैंने नंद सभार आलोचना करमी सकट को भगवान कृष्ण भांगी देन मस लीला जोबले से लीलाटी ସେତେବେଳେ ଛୋଟ ପିଲାମାନେ କେତେ ଆମେ ଗତକାଲି କହିଥିଲେ ସଂକ୍ଷେପରେ କହିବା ମା ଯଶୋଦା ମା ଯେତେ କୃଷ୍ଣ କଡ଼ ନେଉଟୁଥିଲେ ସେ ତାଙ୍କ ନାମକରଣ ହୋଇନଥିଲା କୃଷ୍ଣ ତାପରେ ହେଲା ତାଙ୍କ ନାମକରଣ ଶହେ ଦିନରେ ହେଲା ଏ ତିନି ମାସ ଲୀଳା ତେଣୁ ପିଲାମାନଙ୍କୁ ଜଗେଇଦେଲେ ଦେଖ କାହ୍ନା ବା ଲାଲା ଏଠି ଶୋଇଛି ଟିକେ ଲକ୍ଷ୍ୟ ରଖିଥିବ କହିକିରି ସେ ଘର କାମରେ ବ୍ୟସ୍ତ ରହିଲେ ପୂଜାପୂଜି ସବୁ କେତେ କ'ଣ ହେଉଛି ନୃତ୍ୟ ବାଦ୍ୟ ସଙ୍ଗୀତ ଚାଲିଛି ରୋଷେଇବାସ ଚାଲିଛି ବହୁତ କାର୍ଯ୍ୟକ୍ରମରେ ଚାଲିଛି ଏଣେ କୃଷ୍ଣ କାନ୍ଦିବା ପାଇଁ ଆରମ୍ଭ କଲେ କେହି ଶୁଣିପାରୁନାହାନ୍ତି ପିଲାମାନେ କହିଲେ କ'ଣ କରିବେ ତେଣୁ ମା ଯଶୋଦା ସେପଟେ ବ୍ୟସ୍ତ ରହିଛନ୍ତି ଭଗବାନ କ୍ରୋଧ ହୋଇକରି ପାଦକୁ ଟିକେ ଟେକିଦେଲେ ଉପରକୁ ତେଣୁ ସେତିକିରେ ସେ ଶକଟଟି ବିରାଟ ଶକଟ ସାଧାରଣ ଶକଟ ନୁହଁ ବିରାଟ ଶକଟ ଓଲଟି ପଡ଼ିଲା ଉପରକୁ ପଳେଇଲା ଆକାଶକୁ ପଳେଇଲା ସେଠି ଓଲଟିକି ପଡ଼ିଲା ତା ଉପରେ ବହୁତ ଥିଲା ସବୁ ରସ କ୍ଷୀର ଲହୁଣୀ ଦହି ଘିଅ ଇତ୍ୟାଦି ଏସବୁ ପଡ଼ିଲା ତଳେ ପଡ଼ିଗଲା ତେଣୁ ଏଇ ଯେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ କ'ଣ ପାଇଁ ଏଇଟା ହେଲା କେହି ଜାଣିପାରୁନାହାନ୍ତି କିଛି ପବନ ଫବନ ନାହିଁ କିଛି ନାହିଁ କ'ଣ ପାଇଁ ଏଇଟା ହେଲା ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ସେ ଛୋଟ ପିଲାଙ୍କୁ ପଚାରିଲେ କ'ଣ ତୁମେ ଜାଣିଛ କ'ଣ ପାଇଁ ଏମିତି ହେଲା ନା ଏଇ ପିଲାଟା କାନ୍ଦୁଥିଲା ଏ ପିଲା ଲାଲା କାନ୍ଦୁଥିଲା ଆଉ ଗୋଡ଼ ଟେକିଦେଲା ଗୋଡ଼ ଟେକିଦେଲେ କ'ଣ ସକାଳୁ ଓଲଟିଗଲା ଆଉ ସେମାନେ କିଛି କହିପାରୁନାହାନ୍ତି ଏମାନେ ବୁଝିପାରିଲେ ନାହିଁ କିନ୍ତୁ ବର୍ତ୍ତମାନ ଚିନ୍ତା କରୁଛନ୍ତି ଆରେ ଏହି ପିଲା ହିଁ ସବୁ କରିଛି ଏ ହିଁ କରିଛି ଆଉ କେହି କରିନାହାନ୍ତି କେହି ନାରାୟଣ ନାହିଁ କି କେହି ବ୍ରାହ୍ମଣ ନାହିଁ ଏ ହିଁ କରିଛି ଯେ ସାତ ବର୍ଷ ପିଲା ଯେ ଧରିଲା ସାତ ଦିନ ଧରି ସାତ ରାତି ଧରି ଗୋବର୍ଦ୍ଧନ ଧାରଣ କଲା ସେ ଛୋଟ ପିଲାବେଳେ କାହିଁକି ନ କରିପାରିବ ସବୁ ସେ ହିଁ କରିଛି ପୁତନାକୁ ବଧ ସେ ହିଁ କରିଛି ଆଉ କେହି କରିନାହାନ୍ତି ଏଇସବୁ ବର୍ତ୍ତମାନ ଏଇଭଳି ଭାବରେ ଚିନ୍ତା ଚାଲିଛି ବର୍ତ୍ତମାନ ଆଲୋଚନା ଇଣ୍ଟ୍ରୋସ୍ପେକ୍ସନ୍ ଚାଲିଛି ତେଣୁ ବର୍ତ୍ତମାନ ଶ୍ଳୋକ ଛଅ ନମ୍ବର ଶ୍ଳୋକରେ ଆଲୋଚନା କରିବା ଜଣେ କହୁଛନ୍ତି ଏକ ହାୟନ ଆସିନୋ ରିୟମାଣ ବିହାୟସା ଦୈତ୍ୟେନା ଦସ୍ତୃଣା ବର୍ତ୍ତମ ମହନ୍ କଣ୍ଠ ଗ୍ରହାତୁରମ୍ ଏ ଏକ ବର୍ଷ ଲୀଳା ଏଇଟା ମାନ ଗୋଟେ ସିରିଏଲ୍ ଚାଲିଛି ବର୍ତ୍ତମାନ ଯାହା ସବୁ ଭଗବାନ ଲୀଳା ସବୁ ଏପର୍ଯ୍ୟନ୍ତ ଆଲୋଚନା ହୋଇଥିଲା ବର୍ତ୍ତମାନ ସେଇଟାକୁ ଆଉ ଥରେ ରିପିଟ୍ ହେଲା ଦ୍ୱିତୀୟ ଥର ବର୍ତ୍ତମାନ ଚାଲିଛି କଥା ଯେଉଁମାନେ ଶୁଣିନାହାନ୍ତି ସେମାନେ ମଧ୍ୟ ଆଜି ପର୍ଯ୍ୟନ୍ତ ଯାହା ଦଶମ ସ୍କନ୍ଧରେ ଯେଉଁ ଲୀଳା ଏଇ ଏତିକି ଶୁଣିଦେଲେ ସବୁ ଜାଣିଯିବେ ସେମାନେ ଏଇସବୁ ଲୀଳା ହେଇଛି ଭଗବାନଙ୍କର ଏକ ବର୍ଷ ଲୀଳା ତୃଣାବର୍ତ୍ତ ତୃଣାବର୍ତ୍ତ ଭଗବାନ ଥରେ ମା ଏ ହେଉଛି ଏକ ବର୍ଷ ଲୀଳା ଏକ ବର୍ଷରେ ମା ଯଶୋଦା ଲାଲାକୁ ଗେଲ କରୁଥିଲେ ଲାଳନ କରୁଥିଲେ ଉପରୁ ଟେକି ପକେଇ ଧରି ପକାଉଥିଲେ ଏମିତି ସବୁ କରୁଥିଲେ ପିଲାମାନେ ହସନ୍ତି ହସନ୍ତି ସେହି ସମୟରେ ତେଣୁ ଏଇଭଳି ଭାବରେ ଚାଲୁଥିଲା ବେଳେ କୃଷ୍ଣ ଏକାଥରେ ବହୁତ ଭାରି ହୋଇଗଲେ ଏତେ ଭାରି ହୋଇଗଲେ ଯେ ଟେକିପାରିଲେ ନାହିଁ ମା ଯଶୋଦା ଆଶ୍ଚର୍ଯ୍ୟ ହୋଇଗଲେ କ'ଣ ପାଇଁ ଏମିତି ହେଲା ଆଉ ଚିନ୍ତା କରିପାରିଲେନି ତଳେ ବସେଇଦେଇ ଚାଲିଗଲେ ଅନ୍ୟ କାମରେ ଏଣୁ ତୃଣାବର୍ତ୍ତ ଆସିଲା ହ୍ରିୟମାଣ ଅପହରଣ କରି ନେଇଗଲା ବିହାୟସା ଉଡ଼ାଜାହାଜର ଭଳି ତୃଣାବର୍ତ୍ତ ଆସି ଗୋଟେ ଘୁରି ଘୂର୍ଣ୍ଣିବାତ୍ୟା କରି ଆସିକି ନେଇଗଲା ତାଙ୍କୁ ପିଲାକୁ ନେଇଗଲା ଚାରିଆଡ଼େ ଧୂଳି ଚାରିଆଡ଼େ ଖେଳିଯାଉଛି ସମସ୍ତଙ୍କ ଆଖିରେ ଧୂଳି ପଶିଯାଉଛି କେହି ଦେଖିପାରୁନାହାନ୍ତି ଏଇଭଳି ଭାବରେ ତୃଣାବର୍ତ୍ତ ଆସିଲା ଦୈତ୍ୟେନ ଦୈତ୍ୟେନ କହିଲେ ତୃଣାବର୍ତ୍ତ ଜଷ୍ଟ ତୃଣାବର୍ତ୍ତ ତା ନାଁ ହେଉଛି ତୃଣାବର୍ତ୍ତ ଅହନ୍ କଣ୍ଠ ଗ୍ରହ ଇଏ ହତ୍ୟା କରିବା ପାଇଁ ଆସିଥିଲା କୃଷ୍ଣକୁ ନେଇକିରି ଉପରକୁ ଉଡ଼େଇ ନେଇକି ଏକାଥରେ ପକେଇଦେବି ଏକାଥରେ ପଡ଼ିକି ମରିଯିବ ଏକାଥରେ ଏଇଭଳି ଭାବରେ ଭାବିକି ଦେଉଥିଲା କିନ୍ତୁ ଭଗବାନ ଛୋଟ ପିଲା ଭଳି ଚାଲିଗଲେ ତାପରେ ଏତେ ଓଜନ ହୋଇଗଲେ ଆଉ ସେ ଟେକିପାରିଲା ନାହିଁ ଆକାଶରେ ସେ ଆଚାର୍ଯ୍ୟମାନେ କହନ୍ତି ये भगवान स्वर्गरे स्वर्गर देवता मानक दर्शन दे छदिन जो लीलाटी होता से जो बणर अधिवासी मानक भिली कोल भिल सब जो मैंने अच्छे से दर्शन देते आज देवता मानक दर्शन दौरान कृपा कर दर्शन दौरान दर्शन दे सारापर बर्तमान एत भारी होगले आतुणावर्त उठी पारा ना आड़ला चाहला पकईदे पिला को काढ़ पकईदे कि पिला धरी तृणावर्त बेक को धरी कंठ कंठ को धरी जबड़ी धरी आउ से छाड़ पारना भगवान ताकू भाव आई वृंदावन नंद गांव पाखे गोकुल ग्राम से एमती गोटे पत्थर उपर पकेले से मृत्युवरण कला से शरीर तार त्याग कला एवं भगवान तारीपर से भाव खेलुं तेनालीत ब्रजवासी मैंने भावुले ये ब्राह्मण मान कृपार नारायण कृपार ये बंचीगला ये जो राक्षस बद्ध है ये तार कर्मफल बद्ध है ये जो पिला जो बटिगला ये नारायण कृपार बा ब्राह्मण मान आशीर्वाद ये भाव से चिंता करुले कि बर्तमान कहते ना ना ये हिं तक हत्या करण ही कर बर्तमान नामकरण होगलानी आगे असुविधा ना आ भितर नामकरण हो जाएगी शहे दिन कथा से कथा बर्तमान कहे नंद महाराज कहे तेणु ये जो लीलाटी होता ये आगुरी कौन थे ये हिरण्य तृणावर्त ये जन राजा थे पांडुदेश राजा थे सहस्राक्ष नाम था दुर्वासा अभिशाप से असुर हो जाते बर्तमान कृष्ण कृपार भगवान कृपार से उद्धार पाइले तेरे एथेर जो तत्वटी रही भक्ति ठाकुर से वर्णना करते तत्वटी हूँ कौन ना फॉल्स ईगो लीडिंग टू मेंटल स्पेकुलेशन तृणावर्त को जो बद्ध कले तार अर्थ हूँ आमर जो रही मिथ्या अहंकार सब रही फॉल्स ईगो मिथ्या गर्व सब रही गर्वरु आम विभिन्न प्रकार मेंटल स्पेकुलेशन करुचे मन मन बड़ा चिंता करुचे यहाँ एमती हे सीटा सेमती हे ये भाव चिंता करुचे तेणु भगवान जो हत्या कले तृणावर्त को तार अर्थ आम भितर जो गर्व रही मिथ्या गर्व रही जहाँफल कि आम ये विभिन्न प्रकार चिंता करुचे स्पेकुलेशन करुचे सेटा मध्य भगवान नष्ट करिवे आर तत्व हूँ यहाँ तेणु सप्तम श्लोक क्वचिद अयम गिवस्तैनि मात्रा बद्ध उदुखले गच्छन् अर्जुनयोर्मध्ये बाहुभ्यां तव पातयत् ये लीलाटी जो भगवान तीन वर्ष लीला माँ बांधि आम गोटे मस धरिक आलोचना करवा गीत बोलवा जयध्वनि दवा भगवान बांधि माँ बांधिक रखा गोटे मस बांधिक रखा कृष्ण को एवं सबुदिन दीपदान करवा सका सन्ध्या बेले दीपदान कर गान करवा नमामीश्वरं सच्चिदानंद रूपं रसकुंडलं तीन वर्ष लीला हयंगी वस्तनी लहुणी चोरी करते कृष्ण चोर से रजे प्रसिद्धम नवनीत चौर निज घरे चोरी करुले हयंगीवस्तनी मात्रा बद्ध उदुखले चोरी भगवान ये लीलाटी होता कहीं समस्ते कहीं कथबार्ता हो कहीं तुम जब कथा शुणा ना तो पड़ जाओ रही डिस्टर्ब करा दरकार नहीं जी डिस्टर्ब कर रहा दरकार नहीं कथ कह बाधा हो कही पार्न कथा तुम कथ शुणा बेलू ना तुम कथ कह आम कथ बंद करदे जिते थर बारंबार कह सब से कथा कथा डिस्टर्ब हो सीटा बुझीपार ना से चल कथा ତେଣୁ ଏ ଯେଉଁ ସମସ୍ତେ ବ୍ରଜବାସୀମାନେ ସମସ୍ତେ ଆସି ଶିକାୟତ କରୁଛନ୍ତି, ସବୁବେଳେ ସେଇଟାକୁ ଆସି ମାଆଙ୍କୁ କହୁଛନ୍ତି ଯେ ତୁମ ପୁଅ ଆମର ଘରେ ଚୋରି କରିଛି, ତୁମ ପୁଅ ଆମ ଘରେ ଚୋରି କରିଛି। ଯଶୋଦା ମା' ଚିନ୍ତା କରୁଛନ୍ତି ଯେ ଆମର କ'ଣ କିଛି ଅଭାବ ଅଛି ନା କ'ଣ, ସେ ଯାଉଛି ପୁଅ ଚୋରି କରୁଛି ଯାଇକରି। ଆମର 9 ଲକ୍ଷ ଗାଭୀ ଅଛନ୍ତି, 7-8 ଗାଭୀ ଅଛନ୍ତି, ଯେଉଁଟାକ ବହୁତ ତାଙ୍କର କ୍ଷୀରଟା ବାସନା କ୍ଷୀର, କାରଣ ସେ ବାସନା ଘାସ ସବୁ ଖାଆନ୍ତି। ଏଇଭଳି ଭାବରେ ସେ କ୍ଷୀରଟା ତାଙ୍କର ସୁବାସ ଯୁକ୍ତ କ୍ଷୀରଟା। ତେଣୁ ମାଆ ନିଜେ କ'ଣ କଲେ, ଗୋଟିଏ ଦିନ ଏଇ ଅମାବାସ୍ୟା ରାତିରେ, ଅମାବାସ୍ୟା ତିଥିର କଥା, କାର୍ତ୍ତିକ ମାସ ଅମାବାସ୍ୟାରେ, ସେ କ'ଣ କଲେ ନା, ସେ ଯେଉଁ ରହିଛି ତା ପୂର୍ବଦିନ ରାତିରେ ସେଇ 7-8 ଯେଉଁ ଗାଭୀ ରହିଛି, ସୁବାସିତ ଗାଭୀ, ତା'ର କ୍ଷୀର ସୁବାସିତ କ୍ଷୀର, ସେଇ କ୍ଷୀରକୁ ତାକୁ ରଖିଥିଲେ, ପକେଇକି ରଖିଥିଲେ। ଆଉ ସକାଳୁ ଆସି ତାକୁ ଲହୁଣୀ କରିବା ପାଇଁ ସବୁ ଲଗାଉଛନ୍ତି, ମନ୍ଥନ କରୁଛନ୍ତି ସକାଳୁ ସକାଳୁ, ମନ୍ଥନ କରି ଭଗବାନ ଗୁଣଗାନ, କୃଷ୍ଣଙ୍କର ଗୁଣଗୁଣ ହୋଇକି ତାଙ୍କ ଗୁଣଗାନ କରୁଛନ୍ତି। ତେଣୁ କୃଷ୍ଣ ଉଠିପଡ଼ିଲେ, ଉଠିପଡ଼ି ଆସିକରି କ୍ରନ୍ଦନ କଲେ ତାଙ୍କୁ ଭଗବାନ। ସେ ଭଗବାନଙ୍କର କୌଣସି କ୍ଷୁଧା ନାହିଁ, କିନ୍ତୁ ତାଙ୍କ ଭକ୍ତ ପାଇଁ ସେ ସବୁ ଐଶ୍ୱର୍ଯ୍ୟ ତ୍ୟାଗ କରୁଛନ୍ତି। ଆଚାର୍ଯ୍ୟ ଜଣେ ବିଶ୍ୱନାଥ ଠାକୁର ତାଙ୍କର ଭାଷାରେ କହିଛନ୍ତି, ସେଇଟା ଯେଉଁ ଭଗବାନ ରୋଦନ କରୁଛନ୍ତି, କ୍ରନ୍ଦନ କରୁଛନ୍ତି କ୍ଷୁଧା ପାଇଁ, ତାଙ୍କୁ ଭୋକ ହେଉଛି, ଏଇଟା ଭଗବାନଙ୍କର ଯେଉଁ ରହିଛି, ସେ ତାଙ୍କର କୌଣସି କ୍ଷୁଧା ନାହିଁ, କିନ୍ତୁ ସେ କ୍ରନ୍ଦନ କରୁଛନ୍ତି, ଏ ଐଶ୍ୱର୍ଯ୍ୟଟି ସେ ତ୍ୟାଗ କରିଛନ୍ତି। ଆତ୍ମାରାମତ୍ୱପି ଭୁବୁକ୍ଷା, ସେ ଆତ୍ମାରାମ, ସେ ଆତ୍ମାରେ ଆନନ୍ଦିତ ହୁଅନ୍ତି, ତାଙ୍କର କୌଣସି କ୍ଷୁଧା ନାହିଁ, କିନ୍ତୁ ତଥାପି ସେ ଦେଖାଉଛନ୍ତି ତାଙ୍କର ଭକ୍ତବତ୍ସଳତା, ଭୁବୁକ୍ଷା, ମୋତେ ଭୋକ ହେଉଛି, ଏଇଭଳି ଭାବରେ କ୍ରନ୍ଦନ କରୁଛନ୍ତି ଭଗବାନ। ଆତ୍ମାରାମତ୍ୱପି ଭୁବୁକ୍ଷା, ତେଣୁ ମା ଶୁଣିଲେ ନାହିଁ, ତେଣୁ କାହ୍ନା ଆସି କ'ଣ କଲେ ନା, ସାଙ୍ଗେ ସାଙ୍ଗେ ସେ ଦଧି ମନ୍ଥନ ଦଣ୍ଡଟାକୁ ଧରିଦେଲେ, ଧରିଦେଇକରି ମା କୋଳରେ ବସି ସ୍ତନ୍ୟପାନ କରିବା ପାଇଁ ଲାଗିଲେ। ତେଣୁ ମା ବହୁତ ଆନନ୍ଦିତ ହୋଇକି ସ୍ତନ୍ୟପାନ କରାଉଛନ୍ତି, ଏଣେ ମନ୍ଥି ଦଧି ମନ୍ଥନ କରୁଛନ୍ତି, ଏଣେ ଚୁଲିରେ ବସିଛି କ୍ଷୀର, ସୁବାସିତ କ୍ଷୀର ବସିଛି। ତେଣୁ ଏ କ୍ଷୀର ଚିନ୍ତା କରୁଛି, ଇଏ ତ ଭଗବାନ, ଇଏ ସବୁକିଛି ସେଠି ଚୈତନ୍ୟମୟ, ଚିତ୍ ଜଗତର କୌଣସି ବସ୍ତୁ ଅଚେତନ ନାହିଁ, ସବୁ ଚୈତନ୍ୟମୟ, ସେ କ୍ଷୀର ମଧ୍ୟ ଚୈତନ୍ୟମୟ। ତେଣୁ ସେ ଚିନ୍ତା କରୁଛନ୍ତି, ମାଆଙ୍କର କ୍ଷୀରର ଅନନ୍ତ, ଇଏ ଅନନ୍ତ ମଧ୍ୟ କ୍ଷୀର ପାନ କରୁଛନ୍ତି, ଶେଷ ହେବ ନାହିଁ, ଆମର ଜୀବନ ବୃଥା ହୋଇଯିବ କହିକି, ଆମେ ମୃତ୍ୟୁବରଣ କରିବା କହିକି, ଆତ୍ମହତ୍ୟା କରିବା କହିକିରି ଚୁଲିରେ ବସିବା ପାଇଁ ପଡ଼ିଲେ। ତେଣୁ ମାଆ ଯେତେବେଳେ ଦେଖିଲେ କ୍ଷୀର ସବୁ ନଷ୍ଟ ହେବା ପଶିଲାଣି, ଉତିରି ପଡ଼ୁଛି, ମାଆ ପୁଅକୁ ପଶେଇଦେଲେ, ତଳେ ରଖିଦେଇକି ପଳେଇଗଲେ ଧାଇଁକିରି ଚୁଲିରେ। ସେ କ୍ଷୀରକୁ ଉତାରିକି ଯେତେବେଳେ ଆସୁଛନ୍ତି, ସେହି ସମୟରେ କୃଷ୍ଣଙ୍କର କ୍ରୋଧ ହେଲା, ଏ କ୍ରୋଧ ପୂର୍ଣ୍ଣ କାମତ୍ୱପି ଅତୃପ୍ତିଆ, ଭଗବାନ ତୃପ୍ତ ହୋଇନଥିଲେ, ଯଦିଓ ସେ ପୂର୍ଣ୍ଣ ପୂର୍ଣ୍ଣ କାମ, ତାଙ୍କର କୌଣସି ଅତୃପ୍ତି ନାହିଁ, କିନ୍ତୁ ସେ ଭକ୍ତବତ୍ସଳତା ଅତୃପ୍ତି ଦେଖାଉଛନ୍ତି। ତେଣୁ ଭଗବାନ କ୍ରୋଧ ଆସିଗଲା, ଭଗବାନ କ୍ରୋଧ, ଶୁଦ୍ଧ ସତ୍ୱ ବି କୋପ, ଶୁଦ୍ଧ ସତ୍ୱ ସ୍ତରରେ ସିଏ, ସେଠି ତାଙ୍କର କ୍ରୋଧଟା ଆସୁଛି କେଉଁଥିରେ, ରଜଗୁଣରୁ ଆସୁଛି କ୍ରୋଧ। ତେଣୁ ଭଗବାନଙ୍କ କ୍ରୋଧ ଆସିଗଲା, ଏ ଭକ୍ତବତ୍ସଳତା ଭଗବାନଙ୍କର। ତେଣୁ କ'ଣ କଲେ, ସେ ଦଧି ହାଣ୍ଡିରେ ଦଧି ମନ୍ଥୁଥିଲେ, ଭଗବାନ କ'ଣ କଲେ, ତା ତଳେ ଟିକେ ଗୋଟେ ସୁଳୁପୁଆଟେ ଥିଲା, ତାକୁ ଧରିକିରି ଛେଚିଦେଲେ, ତେଣୁ ସବୁ ଦହି ସବୁ ଭାଇ ଭାସିଗଲା, ଭଗବାନ ପଳେଇଗଲେ ସେଠୁ, ଆର ଘରକୁ ପଳେଇ ଯାଇକିରି କ'ଣ କରୁଛନ୍ତି ନା, ସେ ଶିକାର ଯେଉଁ ରହିଛି ଗୋଟେ ଉଲୁଖଳକୁ ଓଲଟିକିରି ପକେଇକିରି ତା ଉପରେ ଠିଆ ହେଇକିରି, ସେ ଶିକାରୁ ସେ ଲହୁଣୀ ଆଣିକି ନିଜେ ଖାଉଛନ୍ତି, ହୁଇସିଲ୍ ମାରିଦେଲେ, ମାଙ୍କଡ଼ମାନେ ଆସି ପହଞ୍ଚିଗଲେ, ମାଙ୍କଡ଼ମାନେ ମଧ୍ୟ ଖାଇବାକୁ ଦେଉଛନ୍ତି। ତେଣୁ ମାଆ ଯେତେବେଳେ ଦେଖିଲେ ଚୁଲିରୁ କ୍ଷୀର ଉତାରିକିରି ଆସି ଦେଖିଲେ ପୁଅ ନାହିଁ, ଆଉ ଦଧି ହାଣ୍ଡି ଭାଙ୍ଗିକି ରହିଛି, ସେ ଭାବିଲେ ଏଇ ପୁଅ ହିଁ କାମ କରୁଛି, ଆଉ କିଏ କରିବେ ନାହିଁ, ଦଧି ଯେଉଁ ଚାରିଆଡ଼େ ଖେଳି ଯାଇଛି, ପୁଅର ପାଦ ଚିହ୍ନ ରହିଛି, ଭଗବାନ, ସେ ଭଗବାନ ପାଦ ପଦ୍ମରୁ ଜଣାପଡ଼ୁଛି, ଚିହ୍ନରୁ ଜଣାପଡ଼େ ଭଗବାନ ବୋଲି, 19 ଚିହ୍ନ ରହିଛି ଭଗବାନଙ୍କ ପାଦରେ, ବାମ ପାଦରେ 8 ଚିହ୍ନ, ଡାହାଣ ପାଦରେ 11 ଚିହ୍ନ, ଏସବୁ ଚିହ୍ନ ଦେଖି ମାଆ ଦେଖିଲେ ଆର ଘରକୁ ଯାଇଛି, ଆର ଘର ସେ ବାଟରେ ଦେଖିଲେ ଗୋଟେ ଛାଟଟେ ପଡ଼ିଥିଲା, ବାଡ଼ିଟେ ପଡ଼ିଥିଲା, ସେ ଧରିକି ଯାଉଛନ୍ତି, ଧୀରେ ଧୀରେ ଯାଉଛନ୍ତି, କାଳେ ସେ ଜାଣିପାରିବ ପଳେଇଯିବ କହିକିରି ଧୀରେ ଧୀରେ ଯାଉଛନ୍ତି, କିନ୍ତୁ ମାଙ୍କଡ଼ମାନେ ଦେଖିଦେଲେ ମାଆ ଆସୁଛନ୍ତି, ବାଡ଼ି ଧରିକି ମାଙ୍କଡ଼ମାନେ ଡେଇଁ ପଳେଇଲେ, କୃଷ୍ଣଙ୍କୁ ଜାଣିବା ପାଇଁ ଅସୁବିଧା, ସେ ଭଗବାନ ସେ କଥା ବି ଲୀଳା କରୁଛନ୍ତି, ତେଣୁ ଭଗବାନ ମଧ୍ୟ ଡେଇଁ ପଡ଼ିଲେ, ଉଦୁଖରୁ ଡେଇଁ ପଡ଼ି ଧାଇଁଲେ, ସେଇଟା କୁହାଯାଉଛି, ନମାମିଶ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍ କୁଣ୍ଡଳଂ ଗୋକୁଳେ ଭ୍ରାଜମାନଂ, ଏ କୁଣ୍ଡଳ ଧାରଣ କରିଛନ୍ତି, ଝଲମଲ ହେଉଛି କୁଣ୍ଡଳ, ସେଇ କୁଣ୍ଡଳ ଧାରଣ କରି ସେ ଗୋକୂଳରେ ଧାବମାନ ହେଉଛନ୍ତି, ମା ଯଶୋଦାଙ୍କୁ ଭୟ କରି ଧାବମାନ ହେଉଛନ୍ତି, ତେଣୁ ମା ଯଶୋଦା ମଧ୍ୟ ତାଙ୍କ ପଛରେ ଧାଉଁଛନ୍ତି। ଯେଉଁ କୃଷ୍ଣଙ୍କୁ ଯେତେବେଳେ ଭଗବାନ ଗୋଟେ ଲୀଳା କରିଥିଲେ ମଥୁରାରେ, ଯେତେବେଳେ ଆସିଥିଲେ କାଳଯବନ, ସେ କାଳଯବନ ଯେତେବେଳେ ତାଙ୍କ ପଛରେ ଧାଉଁଥିଲେ, ଭଗବାନ ଧୀରେ ଧୀରେ ଚାଲି ଚାଲି ଯାଉଥିଲେ, କିନ୍ତୁ ଇଏ ଯେତେ ଦୌଡ଼ିଲେ ମଧ୍ୟ ପହଞ୍ଚି ପାରୁନଥିଲେ, ସବୁବେଳେ ଦୁଇ ଆଙ୍ଗୁଳି କମିଯାଉଥିଲା, ଧରିପାରିଲେ ନାହିଁ, କିନ୍ତୁ ମା ଧରିଦେଲେ। ପରାମୃଷ୍ଟଙ୍କ ଅତ୍ୟନ୍ତ ଦ୍ରୁତ ଗୋପ୍ୟାତ, ମା ଧରିଦେଲେ, ମାଆଙ୍କ ଭକ୍ତ ପାଖରେ ସେ ଧରା ପଡ଼ିବେ, ଆଉ କାହା ପାଖରେ ଧରା ପଡ଼ିବେ ନାହିଁ ଭଗବାନ। ତେଣୁ ଇଏ ଯେଉଁ ମା ଧରିଲେ, କୃଷ୍ଣଙ୍କର ଭୟ ହେଉଛି, କାନ୍ଦୁଛନ୍ତି, କ୍ରନ୍ଦନ କରୁଛନ୍ତି, କ'ଣ କରୁଛନ୍ତି, ଆଖିକୁ ମଳୁଛନ୍ତି, କ'ଣ ସେ ଗୀତ, ତାପରଟା କ'ଣ, ରୋଦାନ୍ତେତ୍ର ଯୁଗ୍ମୃଜାନ୍ତମ କରାମ୍ବୋଜ ଯୋଗ ଭଗବାନ ଭୟ କରି କ୍ରନ୍ଦନ କରୁଛନ୍ତି, ଆଖି ମନ୍ଥୁଛନ୍ତି, ଆଖିରେ ଯେଉଁ କଜଳ ଲାଗିଛି, ଚାରିଆଡ଼େ ମୁଖ ସାରା ସବୁ କଜଳ ହୋଇଯାଇଛି, କ୍ରନ୍ଦନ କରୁଛନ୍ତି, ଲୁହରେ ମଧ୍ୟ ଆଖିର କଜଳ ଧୋଇକରି ସବୁ ମୁହଁ ସାରା ହୋଇଯାଉଛି। ଏଭଳି ଭାବରେ ଭଗବାନ ରୂପ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି। ସେଟା କୁହାଯାଉଛି ସ୍ୱରାଜ ଲକ୍ଷ୍ମୀବତ୍ତ ବି ଚୌର୍ଯ୍ୟଣ, ଚୋରି କରି ଖାଉଥିଲେ ଭଗବାନ, ଏବଂ ବର୍ତ୍ତମାନ ମହାକାଳ ଜମାଦି ଭୟତ୍ୱ ବି ଭୟ ପଳାୟନ ଭ୍ୟମ, ଯାହାଙ୍କୁ ମହାକାଳ ଭୟ କରନ୍ତି ସେ ମାଆଙ୍କୁ ଦେଖି ଭୟ କରି ପଳାଇ ଯାଉଥିଲେ, ଏ ଭଗବାନ ଭକ୍ତବତ୍ସଳତା। ଏବଂ ମନୋ ଅଗ୍ରଜାନତ୍ୱ ବି ଭଗବାନ ଯେଉଁ ଗତି କରନ୍ତି, ମନର ମନଠାରୁ ଆହୁରି ଦ୍ରୁତ ଗତି ଭଗବାନଙ୍କର, କିନ୍ତୁ ତଥାପି ମାଆଙ୍କ ଦ୍ୱାରା ସେ ଧରା ପଡ଼ିଲେ। ମାତ୍ରା ବଳାତ୍ ପ୍ରହଣତ, ଭଗବାନ ମାଆଙ୍କ ଦ୍ୱାରା ଧରା ପଡ଼ିଲେ, ମାଆଙ୍କ ପାଖରେ ଧରା ପଡ଼ିଲେ। ତେଣୁ ଆଉ ଗୋଟିଏ ଭଗବାନ ତାଙ୍କର ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି, ଆନନ୍ଦମୟତ୍ୱ ବି ଦୁଃଖ ରୋଦନହୀନ, ବର୍ତ୍ତମାନ ରୋଦନ କରୁଛନ୍ତି, ଯଦିଓ ସେ ଆନନ୍ଦମୟ, ତାଙ୍କର ଦୁଃଖ ନାହିଁ, ଚାହିଁଲେ ମଧ୍ୟ ତାଙ୍କର ଦୁଃଖ ହୋଇପାରିବ ନାହିଁ, କିନ୍ତୁ ସେ ଦୁଃଖରେ ରୋଦନ କରୁଛନ୍ତି। ତେଣୁ ତାପରେ ମାଆ କ'ଣ କରେ ନା, ବର୍ତ୍ତମାନ ବାନ୍ଧିବା ପାଇଁ ବସିଲେ, କାଳେ ପୁଣି କୁଆଡ଼େ ପଳାଇବ କହିକରି ବାନ୍ଧିବା ପାଇଁ ବସୁଛନ୍ତି, ଯେତେ ଦୌଡ଼ି ଆଣିଲେ ମଧ୍ୟ ଦୁଇ ଆଙ୍ଗୁଳି କମିଯାଉଛି ସବୁବେଳେ। ଏ ଲୀଳା ସବୁ ବର୍ଣ୍ଣନା କରାଯାଇଛି ନବମ ଅଧ୍ୟାୟରେ, ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ। ତେବେ ଏଇ ଯେଉଁ ଆମେ ଖାଲି ସଂକ୍ଷେପରେ କହିବା, ଏଇ ଦୁଇ ଆଙ୍ଗୁଳି ଯେଉଁ କମୁଥିଲା ତା'ର କାରଣ କ'ଣ, ଏ ବଡ଼ ଆଶ୍ଚର୍ଯ୍ୟ କଥା, ଉଦର ତିଳ ମାତ୍ର ବି ନ ବିପୁଳି ଭବତୀ, ତାଙ୍କର ଉଦର ଯେଉଁ ରହିଛି ସେଇଟା ଯେ ବଢ଼ିଯାଉଥିଲା ତାହା ନୁହଁ, ଉଦର ଯେତିକି ଥିଲା ସେତିକି ଥିଲା, କିନ୍ତୁ ଯେତେ ଦୌଡ଼ି ଆଣିଲେ ମଧ୍ୟ ଦୁଇ ଆଙ୍ଗୁଳି କମିଯାଉଥିଲା। ଏବଂ ଅଙ୍ଗୁଳି ମାତ୍ରା ଅପି ନ ନ୍ୟୁନ ଭବତୀ, ଅଙ୍ଗୁଳି ଯେଉଁ ରହିଛି ଦୁଇ ଆଙ୍ଗୁଳି କମ୍, ମାନେ ଗୋଟେ ଆଙ୍ଗୁଳି ହେଉନଥିଲା କି ତିନି ଆଙ୍ଗୁଳି ହେଉନଥିଲା, ସବୁବେଳେ ଦୁଇ ଆଙ୍ଗୁଳି ରହୁଥିଲା କମ୍, ଦୁଇ ଆଙ୍ଗୁଳି ନ ତୁ ତ୍ରିଆଙ୍ଗୁଳ ଚତୁରାଙ୍ଗୁଳ ଆଦି। ଏଭଳି ଭାବରେ ଆଶ୍ଚର୍ଯ୍ୟ ଲୀଳା ଭଗବାନଙ୍କର, ମା ଜାଣିପାରୁନାହାନ୍ତି, ଐଶ୍ୱର୍ଯ୍ୟ ଦେଖିକି ଦେଖି ମଧ୍ୟ ଦେଖିପାରୁନାହାନ୍ତି, ମାଧୁର୍ଯ୍ୟରେ ପ୍ରଭାବିତ ହୋଇ ରହିଛନ୍ତି। ତେଣୁ ଏଠି କୁହାଯାଉଛି ଇଏ ଆଉ ଗୋଟିଏ ଭଗବାନଙ୍କର ଐଶ୍ୱର୍ଯ୍ୟ ତ୍ୟାଗ କରିଥିଲେ, ସେଇଟା ହେଉଛି ସର୍ବବ୍ୟାପକତ୍ୱ ବି ବନ୍ଧନହୀନ ଭକ୍ତବତ୍ସତା, ଯଦିଓ ସେ ସର୍ବବ୍ୟାପକ ତାଙ୍କୁ ବାନ୍ଧି ହେବ ନାହିଁ, କିନ୍ତୁ ସେ ମାଆଙ୍କର ଭକ୍ତିରେ ବନ୍ଧା ପଡ଼ିଲେ ଭଗବାନ। ତେଣୁ ଏଇଭଳି ଭାବରେ ଯେତେବେଳେ ବାନ୍ଧି ଦେଇଛନ୍ତି, ମାଆ ବାନ୍ଧିଦେଲେ, ଆଉ କେହି ଖୋଲିପାରୁନାହାନ୍ତି, ସାଙ୍ଗ ବାଳକମାନେ ଚାହିଁଲେ ମଧ୍ୟ ଖୋଲିପାରୁନାହାନ୍ତି, ମାଆ ମନା କରିଛନ୍ତି, ମାଆ ଚାଲିଗଲେ ଅନ୍ୟ କାର୍ଯ୍ୟରେ ଯାଉଛନ୍ତି। ଯେତେବେଳେ ସେହି ସମୟରେ କୃଷ୍ଣ ଏଠି କ୍ରନ୍ଦନ କରୁଛନ୍ତି, ରହି ବନ୍ଧା ହୋଇକି ରହିଛନ୍ତି, ବଳରାମ କୁଆଡ଼େ ଯାଇଥିଲେ, ବଳରାମ ଆସି ଦେଖିଲେ କ'ଣ ହେଲା, କାହ୍ନ କିଏ ବାନ୍ଧିଛି ନା ମାଆ ବାନ୍ଧିଛନ୍ତି, ମାଆ ପାଖକୁ ଗଲେ, ମାଆ ତୁମେ କାହ୍ନକୁ ବାନ୍ଧିଛ ନା, ହଁ କ'ଣ ଅସୁବିଧା ହେଲା କି, ନା ତୁମେ ଜାଣିନ ସେ କିଏ, ନା କିଏ ସେ, ନା ସେ ହେଉଛନ୍ତି ଭଗବାନ, ସେ ଭଗବାନ, ସେ ଭଗବାନ ସେ, ଆଉ ତୁ କିଏ, ନା ମୁଁ ହେଉଛି ଅନନ୍ତଦେବ ଯିଏ ସମଗ୍ର ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ନା ହତରେ ସବୁଯାକ ମୋରି ଘରେ ଜନ୍ମ ନେଇଛ, କହିକି ଯେତେବେଳେ ମାଆ ବାଟି ଧରିଲେ ସେତେବେଳେ ସାଙ୍ଗେ ବଳରାମ ତ ପଳାଇଗଲେ। ଏଇଭଳି ଭାବରେ ଭଗବାନଙ୍କ ମାଧୁର୍ଯ୍ୟ ଲୀଳା ସବୁ ହୋଇଛି। ତେଣୁ ସେଇ କଥା କହୁଛନ୍ତି ବର୍ତ୍ତମାନ। ସେତେବେଳେ ଜାଣିପାରୁନଥିଲେ ଛୋଟ ପିଲା, ଦେଖିକି ମଧ୍ୟ ଜାଣିପାରୁନଥିଲେ ଭଗବାନ ବୋଲି। ସମସ୍ତେ ଦେଖୁଛନ୍ତି, ଗୋପୀମାନେ ହସୁଥିଲେ ସେଠି, ବର୍ତ୍ତମାନ ଆପଣମାନେ ଯେମିତି ହସୁଛନ୍ତି, ସେତେବେଳେ ସେମାନେ ମଧ୍ୟ ହସୁଥିଲେ, ଭାବିଲେ ଆର ଭାଗ୍ୟରେ ବନ୍ଧା ସ୍ୱୀକାର ନାହିଁ, ଏଭଳି ଭାବରେ ଭାବୁଥିଲେ। ବ୍ରଜବାସୀମାନେ ମଧ୍ୟ ଶୁଣିଲେ ଏ କଥା, କିନ୍ତୁ ବର୍ତ୍ତମାନ ଚିନ୍ତା କରୁଛନ୍ତି, ଆରେ ଇଏ ହିଁ ଭଗବାନ। ସେଇଥିପାଇଁ ଦୌଡ଼ରେ ବାନ୍ଧି ପାରୁନଥିଲେ, ସବୁବେଳେ ଦୁଇ ଆଙ୍ଗୁଳି କମି ଯାଉଥିଲା। ଏ ଦୁଇ ଆଙ୍ଗୁଳି ଯେଉଁ କମି ଯାଉଥିଲା ତା'ର ତା'ର ତାତ୍ପର୍ଯ୍ୟ କ'ଣ ଥିଲା, କାହାର ମନେ ଅଛି? କ'ଣ ଦୁଇଟା ଆଙ୍ଗୁଳି କମି ଯାଉଥିଲା ତା'ର କାରଣ ହେଉଛି କ'ଣ ନା, ଦୁଷ୍ଟ ଅତ୍ର ପରିଶ୍ରମ ମିତି କୃପୟତାଭ୍ୟାମ ଦ୍ୱାଙ୍ଗୁଳ ନିଦାନ ସମାହିତ। ଗୋଟିଏ ଆଙ୍ଗୁଳି କ'ଣ କମୁଥିଲା ନା, ପରିଶ୍ରମ, ମାଆଙ୍କର ପରିଶ୍ରମ। ମା ପରିଶ୍ରମ ବନ୍ଦ କରୁନଥିଲେ, ବାନ୍ଧି ହେଉନି, ଛାଡ଼ ଛାଡ଼ିଦେବା ନାହିଁ, ପରିଶ୍ରମ ଚାଲି ଲାଗି ରହିଥିଲା। ମାଆ କହିଲେ ମୁଁ ଯେମିତି ହେଲେ ବାନ୍ଧିବି, ମାଆଙ୍କ ପରିଶ୍ରମତା। ଦ୍ୱିତୀୟ ହେଉଛି ଭଗବାନ କୃପା ଶକ୍ତି ଆସିଗଲେ, ଭଗବାନ ବାନ୍ଧିବା ପାଇଁ ଭଗବାନଙ୍କ ସର୍ବୈଶ୍ୱର୍ଯ୍ୟ ଶକ୍ତି ପ୍ରକାଶ ପାଉଥିଲେ, ବାଧା ଦେଉଥିଲେ, କିନ୍ତୁ ମା ଭଗବାନଙ୍କର ଯେତେବେଳେ କୃପା ଶକ୍ତି ଆସିଗଲା ସେତେବେଳେ ସେ ବନ୍ଧା ହେଲେ। ଏହି ଦୁଇଟି କାର୍ଯ୍ୟ ଏଇଥିପାଇଁ ଦୁଇ ଆଙ୍ଗୁଳି ନ୍ୟୁନ ହେଉଥିଲା, ଏଇଟା ବିଶ୍ୱନାଥ ଠାକୁର କହିଛନ୍ତି, ଅନ୍ୟ ଆଚାର୍ଯ୍ୟମାନେ ମଧ୍ୟ କହିଛନ୍ତି। ଯାହା ହେଉ, ଏଭଳି ଭାବରେ ବନ୍ଧା ହୋଇକି ରହିଲା ପରେ ମା ଚାଲିଗଲେ ଅନ୍ୟ କାର୍ଯ୍ୟରେ। ତେଣୁ ଭଗବାନ ବର୍ତ୍ତମାନ ଚିନ୍ତା କରୁଛନ୍ତି, ସେହି ଅଙ୍ଗଣାରେ ଦୁଇଟି ଅର୍ଜୁନ ବୃକ୍ଷ ରହିଛି, ଯମଳା ଅର୍ଜୁନ ବୃକ୍ଷ, ଯେଉଁଟାକ ଏତେ ଉଚ୍ଚା ରହିଛି ଯେ ଆକାଶକୁ ସ୍ପର୍ଶ କରୁଥିଲା, ଯମଳା ଅର୍ଜୁନ ବୃକ୍ଷ। ତେଣୁ ଭଗବାନ ବର୍ତ୍ତମାନ ଚିନ୍ତା କରୁଛନ୍ତି, ମୋର ଭକ୍ତ ନାରଦଙ୍କ ଦ୍ୱାରା ଅଭିଶପ୍ତ ହୋଇଛନ୍ତି, ମୁଁ ତାଙ୍କୁ ଉଦ୍ଧାର କରିବି, ନାରଦ ମୁନି କହିଛନ୍ତି ମୁଁ ତାଙ୍କୁ ଉଦ୍ଧାର କରିବି ବୋଲି। ତେଣୁ ଗଲେ, 36,000 ବର୍ଷ ରହିଥିଲେ ସେଠି, ଗୋଟିଏ ବର୍ଷ ଦେବଲୋକର, ଗୋଟିଏ ବର୍ଷ ମାନେ ଆମର ଏଠି ହେବ 36,000 ବର୍ଷ, କାରଣ ଗୋଟିଏ ଦିନ ହେଉଛି ଆମର ଏଠି 6 ମାସ, ଏବଂ ଗୋଟିଏ ରାତି ହେଉଛି ଗୋଟିଏ 6 ମାସ, ଏମିତି ଗୋଟିଏ ଦିନ ହେଉଛି ରାତି ମିଶିଲେ ଗୋଟିଏ ବର୍ଷ। ତେଣୁ ତାଙ୍କ 360 ଦିନ ମାନେ ଆମର ଏଠି 36,000 ବର୍ଷ ବା 36,500 ବର୍ଷ ଏଇଭଳି ଭାବରେ ହେବ। ଏତି ବର୍ଷ କାଳ ସେ ରହିଥିଲେ, ଅଭିଶାପ ରହିଥିଲେ, ତ ବହୁତ ଘଟଣା ହୋଇଛି ଆପଣମାନେ ଜାଣିଥିବେ, ନଳକୀବର ମଣିଗ୍ରୀବ। ତେଣୁ ସେ ଆଜି ଏଇଠି ବୃକ୍ଷ ହୋଇକି ରହିଥିଲେ, ଭଗବାନ ଚିନ୍ତା କରୁଛନ୍ତି ତାଙ୍କୁ ଉଦ୍ଧାର କରିବେ। କୁବେରାତ୍ମା ଯୋଉ ବାଧ ମୋଟେ ଏଇ ଯେଉଁ କୁବେର ଧନ ରହିଛି, ଧନ ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଲେ, ବିତ୍ତେଷୁ ଯକ୍ଷ ରାକ୍ଷସାମ, ଯକ୍ଷ ରାକ୍ଷସମାନଙ୍କୁ ହେଉଛି ଧନପତି, ଭଗବାନ ଜଣେ ବିଭୂତି, ସେ ତାଙ୍କର ଦୁଇ ପୁଅ ଜାଣ ପୁତ୍ର ନଳକେବର ମଣିଗ୍ରବ ଶିବଜୀଙ୍କର ପାଖରେ ରହିଥିଲେ, ସେବକ ଅନୁଚର ଥିଲେ, ଶିବଜୀଙ୍କ ଅନୁଚର। କିନ୍ତୁ ଏଇ ଯେଉଁ ଧନ ମଧ୍ୟରେ ସେ କ'ଣ କରିଛନ୍ତି, ଅପ୍ସରାମାନଙ୍କ ସହିତ ସ୍ୱର୍ଗରେ ଯେଉଁ ଗଙ୍ଗା ନଦୀ ଅଛନ୍ତି, ଯାହାଙ୍କ ନାମ ହେଉଛି ମନ୍ଦାକିନୀ, ସେ ମନ୍ଦାକିନୀରେ ଉଲଗ୍ନ ହୋଇକରି ଜଳକେଳି କରୁଛନ୍ତି। ଏବଂ ନାରଦ ମୁନି ଆସି ପହଞ୍ଚିଗଲେ, ହେଲେ ମଧ୍ୟ ଅପ୍ସରାମାନେ ସେମାନେ ସବୁ ବସ୍ତ୍ର ପରିଧାନ କଲେ, ଇଏ ନଳକେବର ମଣିଗ୍ରବ ଏଇ ମଦମତ ହୋଇକି ରହିଛନ୍ତି, ଉଲଗ୍ନ ହୋଇକି ରହିଛନ୍ତି। ତେଣୁ ସେ ଅଭିଶାପ ଦେଇଥିଲେ, ଏ ବର୍ଣ୍ଣନା କରାଯାଇଛି ନବମ ଅଧ୍ୟାୟ ଦଶମ ସ୍କନ୍ଦ ନବମ ଅଧ୍ୟାୟରେ ବିସ୍ତାର ଭାବରେ, ନବମ ଦଶମ ଏଇ ଦୁଇଟି ଅଧ୍ୟାୟରେ। ତେଣୁ ଅଭିଶାପ ଦେଲେ ତୁମେ କ'ଣ, ତୁମେ ସ୍ଥାବର ଜୋନି ହୋଇଯାଅ, ବୃକ୍ଷଲତା ବୃକ୍ଷ ହୋଇଯାଅ, ଯାହାଫଳରେ ତୁମେ ଆଉ ଡ୍ରେସ୍ ପିନ୍ଧିବା ଦରକାର ପଡ଼ିବ ନାହିଁ, ସେ ଉଲଗ୍ନ ହୋଇକି ରହିଥିବ। ତେଣୁ ଆମର ପ୍ରଭୁପାଦ ମହାରାଜ କହିଛନ୍ତି, ଆଜିକାଲି ଯେଉଁ ବିଭିନ୍ନ ପ୍ରକାର ଅଶ୍ଳୀଳତା ସବୁ ରହିଛି ଫିଲ୍ମରେ, ସେମାନେ ସବୁ ଯେଉଁ ଅଶ୍ଳୀଳ ଆଚରଣ କରୁଛନ୍ତି, ପରଜନ୍ମରେ ସେମାନେ ସବୁ ବୃକ୍ଷ ହେବେ, ପ୍ରଭୁପାଦ ମହାରାଜ କହିଛନ୍ତି। ତେଣୁ ଏଇଭଳି ଭାବରେ 36,000 ବର୍ଷ ରହିଛନ୍ତି, କେବେ ଉଦ୍ଧାର ପାଇବେ ଚିନ୍ତା ତାଙ୍କୁ, କିନ୍ତୁ ନାରଦଙ୍କ କୃପାରୁ ତାଙ୍କର ସବୁ କଥା ମନେ ଅଛି, ଏଇଭଳି ଭାବରେ ଆମେ ଥିଲୁ, ଅଭିଶପ୍ତ ହେଲୁ, ସବୁ ମନେ ଅଛି। ତେଣୁ ଆଜି ଭଗବାନ ସେଇ ଯମଳାର୍ଜୁନ ବୃକ୍ଷରେ କେତେ ଲୁଚିକାଳି ଖେଳୁଛନ୍ତି, ଛୋଟ ପିଲାମାନେ ଲୁଚିକାଳି ଖେଳନ୍ତି, ସେଇଭଳି ଭାବରେ ସେ ଖେଳୁଥିଲେ, ଭଗବାନ ମଧ୍ୟ ଖେଳୁଥିଲେ, ଚିନ୍ତା କରୁଛନ୍ତି କେବେ ଆମେ ଉଦ୍ଧାର ପାଇବୁ। ଆଜି ତାଙ୍କର ସମୟ ଆସିଗଲା ଉଦ୍ଧାର ହେବାର, ଭଗବାନ ଚିନ୍ତା କରୁଛନ୍ତି, ଭଗବାନ ବନ୍ଦୀ ହୋଇକରି ମଧ୍ୟ ଅନ୍ୟ ବନ୍ଦୀମାନଙ୍କୁ ମୁକ୍ତ କରୁଛନ୍ତି, ଭଗବାନଙ୍କର ଭଗବତ୍ତା। ଜଣେ ମୁକ୍ତ ଜୀବ ଅନ୍ୟ ବନ୍ଦୀମାନଙ୍କୁ ଉଦ୍ଧାର କରିବ, କିନ୍ତୁ ଭଗବାନ ବନ୍ଦୀ ଅବସ୍ଥାରେ ଏଇ ଦୁଇ ଜଣ ବନ୍ଦୀଙ୍କୁ ଉଦ୍ଧାର କଲେ, ଏ ଭଗବାନ ଅଦ୍ଭୁତ ଲୀଳା। ତେଣୁ ଭଗବାନ ଯାଇ ଆଣ୍ଠି ଆଣ୍ଠିକି ଯାଉଛନ୍ତି, ଆଉ ଠିଆ ହେଇପାରୁନାହାନ୍ତି, ବାନ୍ଧି ଦେଇଛନ୍ତି ମା ଏଇ ପଶିକିରି। ଦୁଇ ଜଣ ଦୁଇଟି ବୃକ୍ଷ ଭିତରେ ରହିଗଲା, ଅଟକିଗଲା ସେଇ ଉଦୁଖଳ, ଏବଂ ଭଗବାନ ଆଣ୍ଠି ଆଣ୍ଠି ଆଗୁଆ ପଳାଇଗଲେ ଏବଂ ଟିକିଏ ଟାଣିଦେଲେ, ଜୋର ଦେଇଦେଲେ, ଯେଉଁଟାକ ଆକାଶକୁ ସ୍ପର୍ଶ କରୁଥିଲା ଯେଉଁ ବୃକ୍ଷ ଦୁଇଟି, ହଜାର ହଜାର ହାତୀ ଆଣିଲେ ମଧ୍ୟ ଓପାଡ଼ି ପାରିବେ ନାହିଁ। ସେ ଏଇ ଯେଉଁ ଛୋଟ ଉଦୁଖଳରେ କ'ଣ କେତେ ଶକ୍ତି ଅଛି, ତା ଦେହରେ ମଧ୍ୟ ହଜାର ଗଣ୍ଠି ପଡ଼ିଛି ଦୌଡ଼ର, ତା'ର ମଧ୍ୟ କ'ଣ ଶକ୍ତି ଅଛି, ଭଗବାନଙ୍କ ଉଦରର କି ଶକ୍ତି ରହିଛି। ଉପୁଡ଼ି ପଡ଼ିଲା, ଉପୁଡ଼ି ପଡ଼ିଲା ଯେତେବେଳେ ଶବ୍ଦ ହେଲା, ତା ଉପୁଡ଼ି ପଡ଼ିଲା ଭିତରେ ବହୁତ କଥା ହେଇଯାଇଛି ତା ଭିତରେ। ଇଏ ଅଦ୍ଭୁତ ଲୀଳା ଭଗବାନଙ୍କର। ସମସ୍ତେ କହନ୍ତି ଦୁଇ ପ୍ରକାର ସଂଖ୍ୟା ବାଜିଯାଇଥିଲା କେତେବେଳେ ଭଗବତ ଗୀତା କହିଲେ। ସେହିଭଳି ଭାବରେ ଏ ଯେଉଁ ଉପୁଡ଼ି ପଡ଼ିଲା, ଯେଉଁ ଶବ୍ଦ ହେଲା, ଭୂମିକମ୍ପ ଭଳିଆ ଶବ୍ଦ ହେଲା, ସମସ୍ତେ ଦୌଡ଼ି ଆସିଲେ। ଆ ଭିତରେ କିନ୍ତୁ ଆ କେତେ କଥା ହେଇଯାଇଛି, କ'ଣ ହେଇଛି ନା, ସେମାନେ ମଣିଗିର୍ବ ଏବଂ ନଳକୂପର ସେ ଦୁଇ ଜଣ ଦୈବମୂର୍ତ୍ତି ପ୍ରାପ୍ତ ଦୈବ ଶରୀର ପ୍ରାପ୍ତ ହେଇକି ଆସି ପହଞ୍ଚିଗଲେ, ଭଗବାନ ସ୍ତୁତି କରିଛନ୍ତି, ବହୁତ ସୁନ୍ଦର ସୁନ୍ଦର ସ୍ତୁତି କରିଛନ୍ତି। ବାଣୀ ଗୁଣାନୁ କଥନେ ଶ୍ରବଣୌ କଥାୟାଂ ହସ୍ତୌ ଚ କର୍ମେଷୁ ମନଃ ତତ୍ପାଦୟୋ ନଃ ସ୍ମୃତ୍ୟା ଶିର ତବ ନିବାସ ଜଗତ୍ ପ୍ରଣାମେ ଦୃଷ୍ଟିଂ ସତାଂ ଦର୍ଶନେସ୍ତୁ ଭବତ୍ ନୂନାମ୍। ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ବାଣୀ, ଆମର ବାଣୀକୁ ଆପଣ କୃପା କରନ୍ତୁ, ଆମର ବାଣୀ ଦ୍ୱାରା ଆମେ ଆପଣଙ୍କର ଗୁଣ କହୁଥାଉ। ବାଣୀ ଗୁଣାନ୍ କଥନେ ଶ୍ରବଣ କଥା, ଆପଣ ଆପଣ ଦେଇଛନ୍ତି କର୍ଣ୍ଣ, ଦେଇଛନ୍ତି କର୍ଣ୍ଣ ଦ୍ୱାରା ଆପଣ କଥା ଆମେ ଶ୍ରବଣ କରୁ। ଶ୍ରବଣ କଥାୟାମ ହସ୍ତଉଚ କର୍ମସୁ, ପ୍ରଭୁ ଆମକୁ ହସ୍ତ ଦେଇଛନ୍ତି, ହସ୍ତରେ ଆମେ ଫୁଲ ଗୁନ୍ଥିବୁ ବା ଜପ, ଭଗବାନ ଜପ କରିବୁ। ହସ୍ତଉଚ କର୍ମସୁ ମନ ତତ୍ ପାଦ ୟୋନ, ଆମର ମନଟା ପ୍ରଭୁ ଆପଣଙ୍କ ପାଦପଦ୍ମ ହିଁ ଲାଗିକି ରହୁ, ଆଉ କେଉଁଠି ଲାଗୁ ନ ଲାଗୁ। ମନ ତତ୍ ପାଦ ୟୋନ ସ୍ମୃତ୍ୟା ଶିର ତମ ନିବାସ ଜଗତ୍ ପ୍ରଣାମେ, ମନଟି ଆପଣଙ୍କ ସ୍ମରଣ କରୁଥାଉ। ଶିର ଆପଣ ମସ୍ତକ ଦେଇଛନ୍ତି, ଆପଣଙ୍କ ପାଦପଦ୍ମକୁ ଆମର ପ୍ରଣାମ କରିବୁ, ତମ ନିବାସ ଜଗତ୍ ପ୍ରଣାମ। ଦୃଷ୍ଟିଂ ସତାନ ଦର୍ଶନେସ୍ତୁ, ଚକ୍ଷୁ ଦ୍ୱାରା ଆପଣଙ୍କ ଭକ୍ତଙ୍କୁ ଆମେ ଦର୍ଶନ କରିବୁ, ଆପଣଙ୍କୁ ଦର୍ଶନ କରିବୁ ନାହିଁ, କାରଣ ଭଗବାନଙ୍କୁ ଆମେ ଦର୍ଶନ କରିବାର ଆମ ଶକ୍ତି ନାହିଁ। ଭଗବାନଙ୍କ ଭକ୍ତଙ୍କ କୃପାରୁ ଆମେ ଭଗବାନ ଦର୍ଶନ କରିପାରିବୁ, ନହେଲେ ଦର୍ଶନ କରିପାରିବା ନାହିଁ। ତେଣୁ ଏଇଠି ଅଜବ କଥା କରିଛନ୍ତି ଏଇ ଦୁଇ ଜଣ, ପ୍ରଭୁ ଦୃଷ୍ଟିଂ ସତାଂ ଦର୍ଶନେସ୍ତୁ, ଆପଣଙ୍କର ଭକ୍ତଙ୍କର ଦର୍ଶନରେ ଲାଗିକି ରହୁ ଆମ ଚକ୍ଷୁ, ତାଙ୍କ ଦର୍ଶନ ଭବତନୁ ନାମ ବା ଆପଣଙ୍କର ଭବତନୁ, ଆପଣଙ୍କ ଆପଣଙ୍କ ରୂପକୁ ମଧ୍ୟ ଦେଖୁ, ଏବଂ ଭକ୍ତ ମଧ୍ୟ ଆପଣଙ୍କ ତନୁ, ଭଗବାନଙ୍କ ଆପଣଙ୍କର ଭକ୍ତ ସେ ମଧ୍ୟ ଆପଣଙ୍କର ଶରୀର ଭଳି, ଯେଉଁ କୁହାଯାଇଛି କ'ଣ ନା, ଗଙ୍ଗା ଭାଗବତ ତୁଳସୀ ଗଙ୍ଗ ଗାୟ ଭକ୍ତ ଜନେ ଚତୁର୍ଧାବି ଗ୍ରହ କୃଷ୍ଣ ଏଇ ଚାରି ଶନି। ଏ ଭଗବାନଙ୍କ ବିଗ୍ରହ, ଭକ୍ତ ମଧ୍ୟ ଭଗବାନ ବିଗ୍ରହ, ଭାଗବତ ତୁଳସୀ ଗଙ୍ଗାୟ ଭକ୍ତଜନେ ଏଠି ସମସ୍ତେ ରହିଛନ୍ତି। ଭାଗବତ ଆମେ ପାଠ କରୁଛେ, ତୁଳସୀ ଏଠି ରହିଛନ୍ତି, ଭକ୍ତଜନ ଏଠି ଫୁଲ ଗୁଞ୍ଚୁଛନ୍ତି, ଗଙ୍ଗା ନଦୀ ନିକଟରେ ବହୁଛନ୍ତି। ଏ ହେଉଛି ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏଇ ଚାରି ଶନି, ଭଗବାନ ନିଜକୁ ଚାରି ଭାଗରେ ବିଭକ୍ତ କରିଛନ୍ତି। ତେଣୁ ଏଇଭଳି ଭାବରେ ବହୁତ ସ୍ତୁତି କଲେ, ସ୍ତୁତି କରି ଚାଲିଗଲେ, ତେଣୁ ଏ ଯେଉଁ ଶବ୍ଦ ହେଲା ସବୁ ଆସି ପହଞ୍ଚିଗଲେ। ଏ ଅଦ୍ଭୁତ ଲୀଳା ଭଗବାନଙ୍କର। ତେଣୁ ଗଛ ପଡ଼ିଲା ମାନେ ସାଙ୍ଗେ ସାଙ୍ଗେ ଶବ୍ଦ ହେବ, କିନ୍ତୁ ଆ ଭିତରେ କେମିତି ଏ ଜିନିଷ ହେଇଗଲା ନା, ଏଇଟା ଅଦ୍ଭୁତ କଥା ଆମେ ବୁଝିପାରିବା ନାହିଁ। ତେଣୁ ସବୁ ବ୍ରଜବାସୀମାନେ ଆସି ପଚାରିଲେ କ'ଣ ହେଲା କ'ଣ ହେଲା କ'ଣ ହେଲା। ଛୋଟ ପିଲାମାନେ ସେଇଠି ଥିଲେ, କହିଲେ ଇଏ ଏଇଭଳି ଭାବରେ ଆସିକି ଯେତେବେଳେ ଟାଣିଦେଲା ଗଛ ଉପୁଡ଼ିଗଲା, ସେତେବେଳେ ସମସ୍ତେ ଅବିଶ୍ୱାସ କରୁଥିଲେ, କହିଲେ ପିଲାମାନେ ଟାଣିଲା, ଏ ପିଲାମାନଙ୍କ କଥା କ'ଣ କହିବା, ମୂର୍ଖ ଏଗୁଡ଼ା ସବୁ ଏମିତି କହୁଥିଲେ। ବର୍ତ୍ତମାନ କହୁଛନ୍ତି ଏ ହିଁ କରିଥିଲା, ଆଉ କେହି କରିନାହାନ୍ତି ସେ କଥା। କ୍ୱଚି ଧୟଙ୍ଗିବ ସ୍ତୈନି ମାତ୍ରାବଦ୍ଧ ଉଦୁଖଳେ ଗଛନ୍ ମର୍ଜୁନୟୋ ମଧ୍ୟ ବାହୁଭ୍ୟାଂ ତାକୁ ପାତୟତ, ଏହିଁ ତାକୁ ପତନ ପକେଇଛନ୍ତି, ତାକୁ ଉପାଡ଼ିଥିଲେ, ଏହିଁ ଉପାଡ଼ିଥିଲେ, ଆଉ କେହି ଉପାଡ଼ି ନଥିଲେ, ଏହିଁ ଉପାଡ଼ିଛନ୍ତି, ଆମେ ସେତେବେଳେ ଜାଣିପାରୁନଥିଲୁ। ତେଣୁ ତାପରେ ତାଙ୍କର ଗୋଟେ ମିଟିଂ ବସିଲା, ଗୋକୁଳରେ ମିଟିଂ ବସିଲା, କାହିଁକି ଏତେ ସବୁ ଉତ୍ପାଦ ହେଉଛି କହିକି ପଳାଇଗଲେ, ଆଉ କେଉଁଠୁ ଗଲେ, ବୃନ୍ଦାବନ ଗଲେ। ଏ ତିନି ବର୍ଷ ପର୍ଯ୍ୟନ୍ତ ଲୀଳା ଏଇଠି ହେଇଥିଲା, ଗୋକୁଳରେ ହେଇଥିଲା, ତାପରେ ବୃନ୍ଦାବନ ଗଲେ। ତେଣୁ ସେଠି ଭଗବାନଙ୍କ ବତ୍ସ୍ୟାଚରଣ ହେଲା, ଆରମ୍ଭ ହେଲା। ତେଣୁ ସେ କଥା କହୁଛନ୍ତି ଅଷ୍ଟମ ଶ୍ଳୋକରେ କହୁଛନ୍ତି, ବନେ ସଞ୍ଚାରୟନ୍। ଆଚ୍ଛା, ଇଏ ଯେଉଁ ଅର୍ଜୁନ ଯମୁନାର୍ଜୁନ ଏତେ ପୂର୍ବରୁ ଥିଲେ ମଣିଗିରି ବାବୁ ନଳକୂପର, କିନ୍ତୁ ଏ ଯେଉଁ ତତ୍ତ୍ୱ ରହିଛି ତତ୍ତ୍ୱଟା କ'ଣ ଭକ୍ତିବୃନ୍ଦ ଠାକୁର କହୁଛନ୍ତି, ମ୍ୟାଡ଼ନେସ୍ ଫ୍ରମ୍ ମ୍ୟାଟେରିଆଲ୍ ରିଚ୍ନେସ୍। ଆମର ଯେଉଁ ଧନ ରହିଛି, ଧନ ଐଶ୍ୱର୍ଯ୍ୟ ରହିଛି, ଏଥିରେ ଯେଉଁ ଆମେ ଗର୍ବ ହୋଇଯାଉଛେ, ଏ ଗର୍ବଟାକୁ ଭଗବାନ ନଷ୍ଟ କରନ୍ତି, ଏସବୁ ଅନର୍ଥକୁ ଭଗବାନ ଦୂର କରନ୍ତି। ଏ ଲୀଳାର ତତ୍ତ୍ୱ ସବୁ ରହିଛି, ଏଇଟା ବୁଝିବାକୁ ପଡ଼ିବ। ଯାହା ହଉ, ତାପରେ ବର୍ତ୍ତମାନ ବୃନ୍ଦାବନରେ ଭଗବାନ ଲୀଳା ଚାଲିଛି। ବୃନ୍ଦାବନରେ ଏଇ ଲୀଳାଟି ହୋଇଥିଲା, ଏ ଯେଉଁ ଗୋବର୍ଦ୍ଧନ ଲୀଳାଟି ବୃନ୍ଦାବନରେ ହୋଇଥିଲା। ତେଣୁ ତା ପରଠୁ 3 ବର୍ଷ ପରଠୁ ଏଇ ବୃନ୍ଦାବନ ଲୀଳା ଆରମ୍ଭ ହେଲା। ବତ୍ସଚାରଣ କଲେ ଭଗବାନ, ବନେ ସଞ୍ଚାରୟନ୍ ବତ୍ସାନ୍ ସରାମ ବାଳକୈର୍ଭୂତ ହନ୍ତୁ କାମଂ ବକଂ ଦ୍ରୋଭ୍ୟାଂ ମୁଖତୋ ଅରିମା ଅର୍ମ ପାଟୟତ୍। କ'ଣ ହେଲା ନା, ବଣିରେ ଯେତେବେଳେ ଯାଉଛନ୍ତି, ବୃନ୍ଦାବନରେ ବତ୍ସାଚାରଣ କରୁଛନ୍ତି, ସରାମ ବାଳକୈର୍ଭୂତ, ରାମ ବଳରାମ ବଡ଼ ଭାଇଙ୍କ ସହିତ ବାଳ ଅନ୍ୟମାନେ ସାଙ୍ଗ ବାଳକମାନଙ୍କ ସହିତ ଯାଉଛନ୍ତି, ବତ୍ସାଚାରଣ କରୁଛନ୍ତି। ସେହି ସମୟରେ ଦେଖିଲେ ଗୋଟେ ବକ, ବିରାଟ ଅଦ୍ଭୁତ ବକ ବଗଟେ ଆସିଲା, ପର୍ବତ ଭଳି ରହିଛି। ହନ୍ତୁ କାମଂ, ସେ ହତ୍ୟା କରିବା ପାଇଁ ଆସିଥିଲା। ଦୌର୍ଭ୍ୟାଂ ମୁଖତୋ ଅରିମ ମପାଟୟତ୍, ଭଗବାନ କ'ଣ କଲେ ନା, ଦୁଇ ବକାର ବକର ଯେଉଁ ଦୁଇ ରହିଛି ପାଟିର, ଯେଉଁ ଦୁଇଟି ରହିଛି ଥଣ୍ଟ, ସେ ଦୁଇଟି ଥଣ୍ଟ ଧରିକିରି ଚିରିଦେଲେ, ଅପାଟୟତ୍ ଚିରିଦେଲେ। ସେ ଲୀଳାଟି ରହିଛି। ତେଣୁ ଏ ଯେଉଁ ଚିରିଦେଲେ, କେଡ଼େ ଛନ୍ଦ ଜାଣିଲ ସହି, ନନ୍ଦ ରାଧାର ଟିକି ପିଲାଟି, ଟିକି ପିଲା ବୋଲି ଯାହାକୁ ତୁ କହୁ, ଚିରି ପକାଇଲା ବକାର ପାଟି। ସେ ଛୋଟ ପିଲା ବକାର ପାଟିକି ଚିରିଦେଲେ, ଯେମିତି ଛୋଟ ପିଲା ଗୋଟେ ଦୁବଘାସକୁ ଚିରିଦିଏ, ସେଇଭଳିଆ ଚିରିଦେଲେ ଭଗବାନ। ସେତେବେଳେ ଭାବୁଥିଲେ କେମିତି ହେଲା, କେମିତି ହେଲା, ନାରାୟଣ କୃପାରୁ ହେଲା, ଏମିତି ଭାବୁଥିଲେ। ବର୍ତ୍ତମାନ ଚିନ୍ତା କରୁଛନ୍ତି, ଏ ହିଁ କରିଛି, ଆର ଶକ୍ତି ରହିଛି, ମୁଖତ ହରିମ ପଟାଏ ପାଟୟତ୍। ତେଣୁ ଏଠି କୁହାଯାଉଛି, ବକାସୁର ଯେ କିଏ ଥିଲେ ପୂର୍ବଜନ୍ମରେ, ସେ ହୟଗ୍ରୀବର ପୁତ୍ର ଥିଲେ, ହୟଗ୍ରୀବ ତାଙ୍କ ନାଁ ଥିଲା ଉତ୍କଳ। ସେ ଗଙ୍ଗାସାଗରକୁ ଯେତେବେଳେ ଥରେ ଯାଇଥିଲେ, ମାଛ ଆଣି ମାଛ ଧରିବା ପାଇଁ ଯାଇଥିଲେ, ଫିସିଂ କରୁଥିଲେ, ଫିସିଂ ତାଙ୍କର ହବି ଥିଲା। ତେଣୁ ସେହି ସମୟରେ ଯାଜଲମୁନି ଦେଖି ତାଙ୍କୁ ଅଭିଶାପ ଦେଇଥିଲେ, କହିଲେ ମାଛ ଧରୁଛ, ତୁମେ ବଗ ହେଇଯାଅ, ମାଛ ଖାଇବା ଧରା ଦରକାର, ମନୁଷ୍ୟ ଜନ୍ମ ପାଇକିରି ଆଉ ତୁମେ ଏଇ ମାଛ ଧରୁଛ, ପୁଣି ତୁମେ ବଗ ହେଇଯାଅ, ମାଛ ଖାଇବ ବସିକି ସେଇଠି, ଏଇଭଳି ଭାବରେ ଅଭିଶାପ ଦେଇଥିଲେ। ତେଣୁ ଆଜି ଭଗବାନଙ୍କର କୃପାରୁ ସେ ଉଦ୍ଧାର ପାଇଲେ, ବକ ଶରୀରରୁ ଉଦ୍ଧାର ପାଇଲେ। ତେଣୁ ଏଠାରେ ଯେଉଁ ତତ୍ତ୍ୱ ରହିଛି, ଆର ଅର୍ଥ ହେଉଛି କ'ଣ, ଲାଇଜ୍ ଆଣ୍ଡ କନିଙ୍ଗନେସ୍ ବିହେଭିଅର୍, ଏ ଯେଉଁ ମିଥ୍ୟା ଏବଂ ଧୂର୍ତ୍ତତା, ଏଇ ଯେଉଁ ଆମର ରହିଛି, ଆମର ଭିତରେ ଯେଉଁ ରହିଛି ଅନର୍ଥ, ଏଇସବୁ ଦୂର କରିବେ ଭଗବାନ, ଆର ଅର୍ଥ ହେଉଛି ଏଇଟା। ତେଣୁ ଏଇଭଳି ଭାବରେ ବକାସୁରକୁ ବଦ୍ଧ କରିଛନ୍ତି। ତାପରେ ବତ୍ସେଷୁ ବତ୍ସ ରୂପେଣ ପ୍ରବିଶନ୍ତଂ ଜିଘାଂସୟା ହତ୍ୱା ନିପାତୟତେନ କପିଥାନି ତତ୍ ଲୀଳୟା। କପିଥାନି, ହଁ, ଭଗବାନ ବତ୍ସାସୁରକୁ ବଦ୍ଧ କରିଛନ୍ତି। ଭଗବାନ ଗୋଟେ ବତ୍ସ ରୂପରେ ଆସିଥିଲା, ଗୋଟେ ଅସୁର ବତ୍ସାସୁର, ସିଏ ବତ୍ସ ରୂପରେ ପ୍ରବିଶନ୍ତ ଜିଘାଂସୟା ହତ୍ୟା କରିବା ପାଇଁ ଆସିଥିଲା କୃଷ୍ଣଙ୍କୁ। ତେଣୁ ହତ୍ୱା ନିପାତୟତ୍ ତେନ୍, ଭଗବାନ କ'ଣ କଲେ, ତା'ର ପାଦକୁ ଧରିକିରି ବୁଲେଇ ବୁଲେଇ ଦେଲେ, ସେଥିରେ ତା'ର ମୃତ୍ୟୁ ହୋଇଗଲା। ଏବଂ ଗୋଟେ କପିତ ବୃକ୍ଷକୁ ପକେଇଦେଲେ, ଫିଙ୍ଗିଦେଲେ, କପିତ ବୃକ୍ଷ ଥିଲା ସେଇଠି, ସେ କପିତ ବୃକ୍ଷଟି କ'ଣ ଉପୁଡ଼ି ପଡ଼ିଲା, ଏବଂ ସିଏ ଆଉ ଗୋଟେ କପିତ ବୃକ୍ଷରେ ପଡ଼ିଲା, ସିଏ ମଧ୍ୟ ଓଲଟି ପଡ଼ିଲା, ସିଏ ଆଉ ଗୋଟେ ସିଏ ମଧ୍ୟ, ଏଇଭଳି ଭାବରେ ଅନେକ କପିତ ବୃକ୍ଷ ସବୁ ଧ୍ୱଂସ ହୋଇଗଲା। ଭଗବାନଙ୍କ ଏ ଲୀଳାଟି କରିଥିଲେ ବତ୍ସାସୁର। ତେଣୁ ଏ ବତ୍ସାସୁର ଯେ କିଏ ନା, ଏ ବତ୍ସାସୁର ହେଉଛି ମରୁପୁତ୍ର ପ୍ରମିଳ, ଏ ପ୍ରମିଳ ଥିଲେ ମରୁଙ୍କର ପୁତ୍ର। ତାରେ ବଶିଷ୍ଠଙ୍କର ଯେଉଁ ଗାଭୀ ରହିଛି, ସେ ଗାଭୀକୁ ଚୋରିବା ପାଇଁକି ଯାଇକି ବ୍ରାହ୍ମଣ ରୂପରେ ଯାଇକିରି ମାଗିଥିଲେ, ଦାନ କରିଥିଲେ, ମୋତେ ଦିଅନ୍ତୁ ଏ ଗାଭୀଟି। ସେ ଗାଭୀ ଜାଣିପାରିଲେ, ବଶିଷ୍ଠ ମଧ୍ୟ ଜାଣିପାରିଲେ, ତେଣୁ ତାଙ୍କୁ ଅଭିଶାପ ଦେଇଥିଲେ। ତେଣୁ ସେ ବତ୍ସାସୁର ହୋଇକି ଜନ୍ମ ଗ୍ରହଣ କରିଥିଲେ, ଆଜି ଭଗବାନ ଦ୍ୱାରା ସେ ଉଦ୍ଧାର ପାଇଲେ। ଆର ତତ୍ତ୍ୱ ହେଉଛି କ'ଣ, ଏଇଟା 5 ବର୍ଷ ଲୀଳା, 5 ବର୍ଷରେ ଏ ଲୀଳାଟି ହୋଇଥିଲା। ଏଇଟାରେ ଆର ତତ୍ତ୍ୱ ହେଉଛି ଗ୍ରିଡ଼ି ଇଣ୍ଟେଲିଜେନ୍ସ, ଲୋଭ ଏବଂ ଲୋଭୀ ଯେଉଁ ବୁଦ୍ଧି, ଯେଉଁମାନଙ୍କ ବୁଦ୍ଧି ଲୋଭ ଦ୍ୱାରା ଗ୍ରସ୍ତ ହୋଇଛି, ଏଇ ଯେଉଁ ଭଗବାନ ଏଇ ଆକୁ ହତ୍ୟା କରେ ବତ୍ସାସୁର, ଏଇଭଳି ଭାବରେ ଆମ ହୃଦୟରେ ଯେଉଁ ରହିଛି ଲୋଭ ରହିଛି, ବୁଦ୍ଧି ଲୋଭ ଦ୍ୱାରା ଯେଉଁ ବୁଦ୍ଧି ଆମର ରହିଛି ବା ବୁଦ୍ଧି ଲୋଭଗ୍ରସ୍ତ ବୁଦ୍ଧି ରହିଛି ଯେଉଁ ରହିଛି ସେଇଟାକୁ ସିଏ ଭଗବାନ ଦୂର କରିବେ, ଏ ଲୀଳାର ଅର୍ଥ ହେଉଛି ସେଇଟା। ତେଣୁ ଏଇଭଳି ଭାବରେ ଆଉ ଗୋଟେ ଲୀଳା ବର୍ଣ୍ଣନା କରୁଛନ୍ତି, ହତ୍ୱା ଏଇ କରିଥିଲା, ସେତେବେଳେ ଭାବୁଥିଲେ କିଏ ନାରାୟଣଙ୍କ କୃପାରୁ ହୋଇଥିଲା ବା ବ୍ରାହ୍ମଣଙ୍କର ଆଶୀର୍ବାଦ ହେଲା ଏଇଭଳି ଭାବୁଥିଲେ, କିନ୍ତୁ ବର୍ତ୍ତମାନ କହୁଛନ୍ତି ଏହିଁ କରିଛନ୍ତି, ସବୁ ସବୁ ମନେ ପକାଉଛନ୍ତି। ଲୀଳା ଚାଲିଛି, ସଭାରେ ଆଲୋଚନା ଚାଲିଛି, ବର୍ଣ୍ଣନା ଚାଲିଛି। ତେଣୁ ଦଶମ ଶ୍ଳୋକରେ କୁହାଯାଉଛି, ହତ୍ୱା ରାସବ ଦୈତେୟଂ ତଦ୍ ବନ୍ଧୁଷୁ ବଳାନ୍ୱିତ ଚକ୍ରେ ତାଳବନଂ କ୍ଷେମଂ ପରିପକ୍ୱ ଫଳାନ୍ୱିତମ୍। ଏ ଆଉ ଗୋଟେ ଲୀଳା ଭଗବାନଙ୍କର ହେଇଥିଲା, ତାଳବନରେ ଭଗବାନ ଯେତେବେଳେ ବତ୍ସ୍ୟଚାରଣ କରୁଥିଲେ, ବତ୍ସ୍ୟଚାରଣ କରୁଥିଲା, ଏଇଟା ହେଉଛି ପନ୍ଦର ଦଶମ ଶ୍ଳୋକ ପନ୍ଦର ଅଧ୍ୟାୟ ଲୀଳା, ଭଗବାନ ଯେତେବେଳେ ପୌଗଣ୍ଡ ଲୀଳା, ଏଇଟା ପୌଗଣ୍ଡ ଷଷ୍ଠ ବର୍ଷରେ ଏଇଟା ଲୀଳା ହେଇଥିଲା। ଭଗବାନ ଯେତେବେଳେ ପ୍ରଥମ ଥର ପାଇଁ ଯେଉଁ ରହିଛି ଗୋପାଷ୍ଟମୀ ତିଥିରେ ଗାଭୀଚରଣ ଗୋଚାରଣ କରିବା ପାଇଁ ଗଲେ, ତା ପୂର୍ବରୁ ବତ୍ସ୍ୟଚାରଣ କରାଉଥିଲେ, ବତ୍ସ୍ୟଚାରଣ ଆ ଭିତରେ ଆଉ ଗୋଟେ ଲୀଳା ହେଇଯାଇଛି, ସେଇଟା ବର୍ଣ୍ଣନା କରାଯାଇ ନାହିଁ, ସେ ଯେଉଁ ଅଘାସୁରକୁ ହତ୍ୟା ସେ ଲୀଳାଟି ବର୍ଣ୍ଣନା କରିନାହାନ୍ତି, ସେଇଟାକୁ ଭୁଲିଗଲେ କି କ'ଣ ଯାହା ହେଉ, ସବୁ ଗୋଟେ ଲୀଳାରେ ସେ ମଗ୍ନ ହୋଇକି ରହିଛନ୍ତି। ତେଣୁ ଅଘାସୁର ଲୀଳାଟି ହେଇଥିଲା ପାଞ୍ଚ ବର୍ଷରେ, ଯେହେତୁ ଆମେ ସବୁ ସେମାନେ ମନେ ପକାଉଛନ୍ତି, ସେମାନେ ଭୁଲି ଯାଇଛନ୍ତି, ଆମେ ମନେ ପକାଇଦେଲେ, ତେଣୁ ଅଘାସୁରକୁ ଯେଉଁ ଭଗବାନ ପାଞ୍ଚ ବର୍ଷରେ ଯେଉଁ ହତ୍ୟା କରିଥିଲେ, ସିଏ ଅଦ୍ଭୁତ ଲୀଳା ଗୋଟେ ହେଇଥିଲା। ସୁଖଦେବ ଗୋସ୍ୱାମୀ ଯେତେବେଳେ ସେ କଥାଟି କହୁଛନ୍ତି ଦଶମ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟରେ ସେ ବର୍ଣ୍ଣନା କରୁଛନ୍ତି, ସେତେବେଳେ କହୁଛନ୍ତି ଏ ଲୀଳାଟି ଯଦିଓ ପଞ୍ଚମ ବର୍ଷରେ ହେଇଥିଲା, ପଞ୍ଚମ ବର୍ଷରେ ହେଇଥିଲା ବା କୌମାର ବୟସରେ ହେଇଥିଲା, କିନ୍ତୁ ତାଙ୍କର ସାଙ୍ଗ ବାଳକମାନେ ପୌଗଣ୍ଡ ବୟସରେ ସେଇଟାକୁ ଆଲୋଚନା କଲେ, ସେଇଟାକୁ ବିସ୍ତାର ଭାବରେ କହିବା ପାଇଁ କହୁନଥିଲେ, କିନ୍ତୁ ପରୀକ୍ଷିତ ମହାରାଜ ନଛଡ଼ବନ୍ଧା ସେ କହିଲେ କାହିଁକି ଏଇଟା ହେଲା କୁହନ୍ତୁ ଆମକୁ, କାହିଁକି ପଞ୍ଚମ ବର୍ଷ ଲୀଳାକୁ ଷଷ୍ଠ ବର୍ଷରେ ତାଙ୍କ ସାଙ୍ଗ ବାଳକମାନେ ଆଲୋଚନା କଲେ। ତେଣୁ ସୁଖଦେବ ଗୋସ୍ୱାମୀ ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କଲେ, ଯେଉଁ ପଞ୍ଚବର୍ଷ ଲୀଳା ହେଇଥିଲା, ଭଗବାନ ତାଙ୍କର ବତ୍ସ୍ୟଚାରଣ କରୁଥିଲେ, ସାଙ୍ଗ ବାଳକମାନଙ୍କୁ ସେଦିନ ସକାଳୁ ସକାଳୁ ଆସିଥିଲେ, ଦଶମ ସ୍କନ୍ଦ ବାର ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ, ସକାଳୁ ସକାଳୁ ଆସିଗଲେ, ବଳରାମଙ୍କୁ ସେଦିନ ଆଣିନଥିଲେ, ବଳରାମଙ୍କର କ'ଣ ଥିଲା ଜୟନ୍ତୀ ଥିଲା, ତୀର୍ଥ ନକ୍ଷତ୍ର ସବୁ ରହିଥିଲା, ସେଥିପାଇଁ ସେ ଆସିନଥିଲେ, ଭଗବାନ ସକାଳୁ ସକାଳୁ ଆସିଥିଲେ, ଖାଦ୍ୟ ଗ୍ରହଣ କରିନାହାନ୍ତି, ସକାଳୁ ସକାଳୁ ଆସି ଭୋର ଭୋରୁ ଆସି ପହଞ୍ଚି ଯାଇଛନ୍ତି ବଣରେ। ଏଇ ଯେଉଁ ଅଘାସୁର ବକାସୁର ଏବଂ ବକି ଯେଉଁ ଭଗବାନ ହତ୍ୟା କରିଥିଲେ ତାର ଭାଇ ଅଘାସୁର ଆସି ପହଞ୍ଚିଯାଇଥିଲା, ତେଣୁ ସେ ଗୋଟେ ବିରାଟ ଅଜଗର ରୂପ ଧାରଣ କରିଥିଲା, ଏକ ଯୋଜନ ଆଠ ମାଇଲର ବିସ୍ତାର ଧାରଣ କରିଥିଲା, ରୂପ ଧାରଣ କରିଥିଲା, ପାଟିକି ମେଲେଇକି ରଖିଥିଲା, ଜିଭକୁ ପକି ମାନେ କ'ଣ ଜିଭକୁ ଛାଡ଼ି ଦେଇଥିଲା ତଳକୁ, ଯେଉଁ ଭାବେ ଗୋଟେ ରାସ୍ତାଟେ ହେଇଛି ରୋଡ଼ ରାଜ ପିଚୁ ନୂଆ ପିଚୁ ରାସ୍ତା ଗୋଟେ ହେଇଛି ଲାଲ ପିଚୁ ରାସ୍ତା, ସେସବୁ ମାନେ ସାଙ୍ଗମାନେ ଆଶ୍ଚର୍ଯ୍ୟ ହେଇଗଲେ, ଏଇଟା ଗୋଟେ କିଏ ଅଦ୍ଭୁତ ପାହାଡ଼, ଏ ପାହାଡ଼ଟା ଆମେ ଦେଖୁନଥିଲେ, ଏଇଭଳି ଭାବରେ ଏ ଯେଉଁ ରହିଛି ରାସ୍ତାଟେ ରହିଛି ଗୋଟେ ଅଜଗରର ଜୀବ ଭଳିଆ ରହିଛି, ଏ ପର୍ବତ ଯେଉଁ ରହିଛି ଗୋଟେ ଅଜଗରର ପାଟି ଭଳିଆ ରହିଛି, ଏଇଭଳି ଭାବରେ କହିକି ତା ଭିତରେ ପ୍ରବେଶ କରିଗଲେ। ଅଘାସୁର ଆସିଥିଲା ହତ୍ୟା କରିବା ପାଇଁ, କୃଷ୍ଣ ସହିତ ସାଙ୍ଗ ବାଳକମାନଙ୍କ ସହିତ ହତ୍ୟା କରିବା ପାଇଁ ଚିନ୍ତା କରୁଥିଲା, ବଦଳା ନେବ ଭଉଣୀ ଓ ଭାଇର ହତ୍ୟାକୁ ବଦଳା ନେବ ବୋଲି କହିକି ଚିନ୍ତା କରିକି ଆସିଥିଲା, କଂସ ପଠାଇଥିଲା। ଏ ଲୀଳାଟି ବର୍ଣ୍ଣନା କରାଯାଇ ନାହିଁ, କାହିଁକି ବର୍ଣ୍ଣନା କରାଯାଇନି ଆଚାର୍ଯ୍ୟମାନେ ଟିକାରେ ଦେଖିଲେ ଜଣାପଡ଼ିବ, କିନ୍ତୁ ଯାହା ହେଉ ଆମର ମନେ ପଡ଼ିଗଲା, ଭଗବାନ ଚାହାନ୍ତି ସେ ଲୀଳାଟି ଶୁଣିବା ପାଇଁ, ଆପଣମାନେ ଶୁଣିବା ପାଇଁ ଚାହାନ୍ତି, ଯାହା ବି ହେଉ ଯେତେବେଳେ ପ୍ରବେଶ କଲା ଭଗବାନ ନ ଚାହିଁଲେ ମଧ୍ୟ ତାକୁ ବନ୍ଦ କରିପାରିଲେ ନାହିଁ, ଭଗବାନ ଚାହିଁନାହାନ୍ତି, ଭଗବାନ ଜାଣନ୍ତି ସବୁ ଇଏ ଆସିଛି ଅଘାସୁର ବୋଲି, କିନ୍ତୁ ସେ ହାହାକାର କରିପାରିଲେ, ଭଗବାନଙ୍କୁ ହାହାକାର କରିବାକୁ ପଡ଼ିଲା, ବସା ମାନେ ଏବଂ ବାଳକମାନେ ସବୁ ପଳିଗଲେ ଭିତରକୁ, କିନ୍ତୁ ଅଘାସୁର ଚିନ୍ତା କରୁଛି ପାଟି ବନ୍ଦ କରୁନାହିଁ, କାହିଁକିନା କୃଷ୍ଣ ଆସିଲେ ଏକାଥରେ ପାଟି ବନ୍ଦ କରିବ, ନହେଲେ ବନ୍ଦ କରିବ ନାହିଁ, ଅପେକ୍ଷା କରି ରହିଛି, ତେଣୁ ବାଧ୍ୟ ହୋଇ କୃଷ୍ଣଙ୍କୁ ଯିବାକୁ ପଡ଼ିଲା ଅଘାସୁର ପାଟିକୁ। ଅଘାସୁର ଯେଉଁ ପାଟିକି ପଶିଗଲେ ଆଖି ବନ୍ଦ କରିଦେଲା ଅଘାସୁର, ଓଠକୁ ଉପର ଓଠଟାକୁ ତଳକୁ ପକାଇଲା, ସବୁ ଭିତରୁ ପଶିଗଲେ, ଦେବତାମାନେ ଚିତ୍କାର କଲେ ହାହାକାର କଲେ, ତେଣୁ କଂସ ଖବର ପାଇଗଲା, ତାରଠୁ ଆହୁରି ଆମ ମୋବାଇଲଠୁ ଆହୁରି ଦ୍ରୁତଗାମୀ ତାର ଟେକ୍ନୋଲୋଜି ଥିଲା ସେତେବେଳେ, ସେ ସାଙ୍ଗେ ସାଙ୍ଗେ ଖବର ପାଇଗଲା, ସବୁ ଆନନ୍ଦରେ ଡ୍ୟାନ୍ସ କରିବା ପାଇଁ ବସିଲେ, ଆନନ୍ଦରେ ନୃତ୍ୟ କରିବା ପାଇଁ ବସିଲେ, ଇଏ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଭଗବାନ ତା ଭିତରେ କ'ଣ କଲେ ନା ବିସ୍ତାର କଲେ ନିଜକୁ, ଏଭଳି ବିସ୍ତାର କଲେ ତଣ୍ଟିକୁ ଚୋକ୍ କରିଦେଲେ, ସେ ଆଉ ଗଁ ଗଁ ହୋଇଗଲା। ତେଣୁ ଭଗବାନ ସେ ମୃତ୍ୟୁବରଣ କଲା। ଏଇଭଳି ଭାବରେ ଭଗବାନ ତାର ପେଟକୁ ଫାଡ଼ିକରି ବାହାରିଲେ ଏବଂ ସମସ୍ତ ସାଙ୍ଗ ବାଳକମାନଙ୍କୁ ଏବଂ ଯେଉଁ ବର୍ଷାମାନଙ୍କୁ ତାଙ୍କର ଅମୃତ ବର୍ଷିଣୀ ଦୃଷ୍ଟିରେ ଦେଖିଦେବା ଦ୍ୱାରା ସେମାନେ ସବୁ ଜୀବନ ପାଇଲେ। ଏ ଲୀଳାଟି ହୋଇଥିଲା। କିନ୍ତୁ ତାପରେ ଭଗବାନ ସେଦିନ ସବୁ ସକାଳେ ଆସିଥିଲେ, ଭଗବାନ ଖେଳ ଚାଲିଛି ତାଙ୍କର, ଭଗବାନଙ୍କର ସକାଳୁ ଉଠିକିରି ଯେଉଁ ଯାଉଛନ୍ତି ଭଗବାନଙ୍କ ବୃନ୍ଦାବନର ଶୋଭା ଦେଖୁଛନ୍ତି। ବୃନ୍ଦାବନ ଶୋଭା ଦ୍ୱାରା ସେ ଆକର୍ଷିତ ହୋଇକରି ସେ ଚାରିଆଡ଼େ ବୁଲୁଛନ୍ତି। ବୃନ୍ଦାବନ ଶୋଭା ସେଠି କୁହାଯାଇଛି କ'ଣ ଦୂରେ ଯେତେବେଳେ କୃଷ୍ଣ ଟିକେ ଦୂରକୁ ପଳାଇ ଯାଉଛନ୍ତି, ବନଶୋଭେ କ୍ଷୀଣା ଏକ୍ଷିତମ, ବନଶୋଭାର ବନଶୋଭା ଦେଖିବା ପାଇଁ ଯେତେବେଳେ ଦୂରକୁ ଟିକେ ଚାଲି ଯାଉଛନ୍ତି, ସାଙ୍ଗ ବାଳକମାନେ ତାଙ୍କ ପଛେ ପଛେ ଧାଉଁଛନ୍ତି। ଅହମ୍ ପୂର୍ବମ୍ ଇତି ସଂସ୍ପୃଶ ରେମିରେ, ମୁଁ ପ୍ରଥମେ ଧରି ଛୁଇଁଲି। ଏଇଭଳି ଭାବରେ ସେ ଭଗବାନ ଛୁଇଁଦେଲେ କେତେ ଆନନ୍ଦ ଲାଗୁନଥିବ। ସାଙ୍ଗ ବାଳକମାନେ ଜଣଙ୍କର ଖାଦ୍ୟକୁ ଅନ୍ୟ ଜଣେ ଫିଙ୍ଗି ଦେଉଛି, ତାକୁ ସେ ଯେତେବେଳେ ଯାଉଛି ତାକୁ ସେଠି ଆଣିବା ପାଇଁ ସେ ଆଉ ଜଣଙ୍କୁ ଫିଙ୍ଗି ଦେଉଛି। ଏଇଭଳି ଭାବରେ ଖେଳ ଚାଲିଛି। ତେଣୁ ମାୟାଦେବୀ ଚିନ୍ତା କରୁଛନ୍ତି, ଯୋଗମାୟା ଶକ୍ତି ଚିନ୍ତା କରୁଛନ୍ତି, ଭଗବାନ ସମୟ ବର୍ତ୍ତମାନ ଆସିଲାଣି, ସେଡ୍ୟୁଲ୍ ଆସିଗଲାଣି, ଭଗବାନଙ୍କର ସେଡ୍ୟୁଲ୍ ରହିଛି, ବକାସୁରକୁ ହତ୍ୟା କରିବ, ଏ କ'ଣ ଅଘାସୁରକୁ ହତ୍ୟା କରିବ। ତେଣୁ ଅଘାସୁରକୁ କିଣି ଆସିଲେ ଯୋଗମାୟା ଦ୍ୱାରା, ଅଘାସୁର ଆସି ପହଞ୍ଚିଗଲା, ଏଇ ଲୀଳାଟି ହୋଇଗଲା। ତେଣୁ ଅଘାସୁର ଯେତେବେଳେ ହତ୍ୟା ହୋଇଗଲା ପରେ ବାଳକମାନେ କ୍ଷୁଧିତ ହୋଇଗଲେଣି। ଭଗବାନ କ'ଣ କଲେ, ସାଙ୍ଗ ବାଳକମାନେ କହିଲେ ଠିକ୍ ଅଛି, ଆମେ ଏଇ ଯମୁନା ତଟରେ ପୂରିଣ ଭୋଜି, ଯମୁନା ପୂରିଣ ଭୋଜି କଲେ, ସେ ଖାଉଛନ୍ତି, ଖାଦ୍ୟ ଗ୍ରହଣ କରୁଛନ୍ତି। ବ୍ରହ୍ମା ଆସି ପହଞ୍ଚିଗଲେ, ଯେଉଁ ବିରାଟ ଶବ୍ଦ ହେଲା, ଅଘାସୁରର ଫାଟିଗଲା ଯେଉଁ ପେଟ, ଚିରିକିରି ଆସିଲେ ଭଗବାନ, ବିରାଟ ଶବ୍ଦ ହେଲା। ଦେବତାମାନେ ସବୁ ଦର୍ଶନ କରୁଥିଲେ, ଦେବତାମାନେ ଫେରିଗଲେ, ବର୍ତ୍ତମାନ ଭଗବାନ ଲୀଳା ସରିଗଲା। ତେଣୁ ବ୍ରହ୍ମା ଆସି ପହଞ୍ଚିଗଲେ, ବ୍ରହ୍ମା ଜାଣିପାରିନଥିଲେ, ଯାହା ବି ହେଉ ଆସି ପହଞ୍ଚିଗଲେ, ଦେଖିଲେ ଏମିତି ହେଇଛି, ଅଘାସୁର ମୃତ୍ୟୁବରଣ କରିଛି। ସମସ୍ତଙ୍କ ସାମ୍ନାରେ ଅଘାସୁରର ଗୋଟେ ଶରୀରରୁ ଗୋଟେ ଆଲୋ ଜ୍ୟୋତି ଆସି ଭଗବାନଙ୍କ ପାଦପଦ୍ମରେ ମିଶିଗଲା। ଏ ଯେଉଁ ହେଇଛି ଏଇଟାକୁ ସବୁ ବ୍ରହ୍ମା ଚିନ୍ତା କଲେ, ଯାହା ହେଉ ଏ ଲୀଳାଟି ଦେଖିପାରିଲେନି, ଆ ପରେ କ'ଣ ଲୀଳା କରିବେ ଦେଖିବା, ମଞ୍ଜୁ ଲୀଳା କ'ଣ କରିବେ ଭଗବାନ ଦେଖିବା କହିକରି ସେ ଯାଉଛନ୍ତି। ତାଙ୍କର ଭଗବାନଙ୍କ ବ୍ୟବସ୍ଥାରେ ଭଗବାନ ଗୋଟିଏ କର୍ମ ଦ୍ୱାରା ଅନେକ କାର୍ଯ୍ୟ ତାଙ୍କର ସିଦ୍ଧି ହୋଇଯାଏ। ତେଣୁ ଭଗବାନ କାହିଁକି ନା ବ୍ରଜବାସୀମାନେ ସମସ୍ତେ ଏଇ ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ, ଯେ ବ୍ରଜବାସୀମାନେ ତାଙ୍କ ନିଜ ପୁଅକୁ ଯେତିକି ଭଲ ପାଉନଥିଲେ, କୃଷ୍ଣଙ୍କୁ ଅଧିକ ଭଲ ପାଉଥିଲେ, କାରଣ କ'ଣ? ଏବଂ ଗାଭୀମାନେ ମଧ୍ୟ ସେଇଭଳି ଭାବରେ ତାଙ୍କ ନିଜ ବର୍ଷାକୁ ଯେତିକି ଭଲ ପାଉନଥିଲେ, କୃଷ୍ଣଙ୍କୁ ତାଠାରୁ ଅଧିକ ଭଲ ପାଉଥିଲେ, କାରଣ ସେମାନେ ଚାହୁଁଥିଲେ କୃଷ୍ଣଙ୍କୁ ତାଙ୍କ ନିଜ ପୁତ୍ର ରୂପେ ପାଇବା ପାଇଁ। ତେଣୁ ଆଜି ଭଗବାନ ଏଇଭଳି ବ୍ରହ୍ମାଙ୍କ ଦ୍ୱାରା ଏଇ ବ୍ୟବସ୍ଥାଟି କରିଦେଲେ, ବ୍ରହ୍ମାଙ୍କର ମୋହଜାତ ହେଲା। ବ୍ରହ୍ମା କହିଲେ କ'ଣ, ଭଗବାନ ଯେଉଁ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଖାଦ୍ୟ ଗ୍ରହଣ କରୁଛନ୍ତି, ସିଏ କାହାର ଅଣ୍ଠା ସବୁ ଖାଉଛନ୍ତି, କିଛି ଚିନ୍ତା କରୁନାହାନ୍ତି। ବ୍ରହ୍ମା ଯେ କି ଭଗବାନ ଭୋଗ, ଆମେ ବର୍ତ୍ତମାନ ଭୋଗ ଲାଗିଛି ଭଗବାନ ପାଖରେ, କେତେ ନିଷ୍ଠାର ସହିତ ଭୋଗ ଲାଗୁଛି, ସେଇଭଳି ଭାବରେ ବ୍ରହ୍ମା ଭଗବାନ ଭୋଗ ଲଗାନ୍ତି ସବୁଦିନେ। ତେଣୁ ଇଏ ସେଇ ଭଗବାନ, ଇଏ ଯାଇକିରି ଗୌଡ଼ମାନଙ୍କର ଅଣ୍ଠା ଖାଉଛନ୍ତି ଏଇଭଳି ଭାବରେ। ତେଣୁ ସେ ବୁଝିପାରିଲେ ନାହିଁ ଭଗବାନଙ୍କର ଲୀଳା ହେ ବୋଲି, ମୋହିଯାନ୍ତି ଯଦି ସୂର୍ଯ୍ୟ ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି। ତେଣୁ ସେ କହିଲେ ନା, ଇଏ ଭଗବାନ ନୁହଁ, ଭଗବାନ ଚାଲିଯାଇଛନ୍ତି ଆଉ କେଉଁଠିକି, ଇଏ ଖାଲି ଗୋଟେ ତାଙ୍କ ଭଳିଆ ରହିଛନ୍ତି ଡୁପ୍ଲିକେଟ୍ଟିଏ କହିକିରି ସବୁ ନେଇଗଲେ, ବର୍ଷାମାନଙ୍କୁ ନେଇଗଲେ। ତେଣୁ ସାଙ୍ଗ ବାଳକମାନେ ଯେତେବେଳେ ଦେଖିଲେ ବର୍ଷା ନାହାନ୍ତି, ସେମାନେ ହାହାକାର କରିପକାଇଲେ। ତେଣୁ ଭଗବାନ କହିଲେ କିଛି ବ୍ୟସ୍ତ ହୁଅ ନା, ମୁଁ ଯାଇ ତାଙ୍କୁ ଖୋଜିକି ଘିନି ଆସିବି କହିକି ଭଗବାନ ବାମ ହାତରେ ସବୁ ରଖିଛନ୍ତି, ଦଧି ଅନ୍ନ ରଖିଛନ୍ତି, ଆଙ୍ଗୁଠି ସନ୍ଧିରେ ସବୁ ଆଚାରମାନେ ସବୁ ରଖିଛନ୍ତି, ବ୍ୟଞ୍ଜନ ସବୁ ରହିଛି, ଏବଂ ଡାହାଣ ହାତରେ ନେଇ ଖାଇ ଖାଇକି ଯାଉଛନ୍ତି ଭଗବାନ। ଏ ଲୀଳାଟି ରହିଛି। ତେଣୁ ଯେତେବେଳେ ଭଗବାନ ଗଲେ, ବ୍ରହ୍ମା ଅନୁସରଣରେ, ବାଛିରିମାନଙ୍କ ଅନୁସରଣରେ ଭଗବାନ ବ୍ରହ୍ମା କ'ଣ କଲେ ନା, ସାଙ୍ଗ ବାଳକମାନଙ୍କୁ ନେଇଗଲେ। ତେଣୁ ଭଗବାନ ସେଠି ପାଇଲେ ନାହିଁ, ବାଛିରିମାନଙ୍କୁ ପାଇଲେ ନାହିଁ, ଏପଟେ ମଧ୍ୟ ସାଙ୍ଗ ବାଳକମାନେ ପାଇଲେ ନାହିଁ। ଭଗବାନ ସାଙ୍ଗେ ସାଙ୍ଗେ ଜାଣିପାରିଲେ ବ୍ରହ୍ମାଙ୍କ ଲୀଳା ଭଗବାନ କରିଛନ୍ତି, ଏସବୁ କଥା କରିଛନ୍ତି। ତେଣୁ ଭଗବାନ ନିଜକୁ ବିସ୍ତାର କଲେ, ଯେତେ ସଂଖ୍ୟକ ସାଙ୍ଗ ବାଳକ ଥିଲେ, ଯେତେ ସଳକ ବର୍ଷା ଥିଲେ, ନିଜକୁ ସେତିକି ସଂଖ୍ୟକ ବିସ୍ତାର କରିଦେଲେ। ଏ ଗୋଟିଏ ବର୍ଷ କାଳ ଲୀଳା ଚାଲିଲା, ଏ ଲୀଳାଟି ପଞ୍ଚମ ବର୍ଷ ଲୀଳା। ତେଣୁ ପଞ୍ଚମ ବର୍ଷ ଲୀଳା, ତେଣୁ ବ୍ରହ୍ମା ଆସି ମୋହିତ ହୋଇଗଲେ। ବ୍ରହ୍ମା ଯେତେବେଳେ ଯାଇ ପହଞ୍ଚିଲେ ତାଙ୍କ ଲୋକରେ, ତାଙ୍କର ଗୋଟେ ତ୍ରୁଟି ବିତି ଯାଇଛି କିନ୍ତୁ ଏଠି ଆସି ଗୋଟିଏ ବର୍ଷ ଚାଲିଯାଇଛି। ବ୍ରହ୍ମା ସେଠି ଦେଖିଲାବେଳକୁ ବ୍ରହ୍ମାଙ୍କର ଆସନ ଆଉ ନାହିଁ, ବ୍ରହ୍ମାଙ୍କ ଚାକିରି ଚାଲିଯାଇଛି। ଯେମିତି ଇନ୍ଦ୍ରଙ୍କ ଚାକିରି ଚାଲିଯାଇଛି ବୋଲି ଚିନ୍ତା କରୁଥିଲେ, ବ୍ରହ୍ମା ମଧ୍ୟ ଦେଖିଲେ ତାଙ୍କର ଚାକିରି ଚାଲିଯାଇଛି, ତାଙ୍କ ଭିତରକୁ ଆଲାଉ କଲେ ନାହିଁ, ତାଙ୍କର ଅଫିସ୍କୁ ଆଲାଉ କଲେ ନାହିଁ। ତେଣୁ ବହୁତ କଷ୍ଟରେ ସେ ଜାଣି ଦେଖିଲା ବେଳକୁ ଆଉ ଜଣେ ବ୍ରହ୍ମା ବସନ୍ତି, ସେ ଭଗବାନ ନିଜକୁ ବିସ୍ତାର କରିଥିଲେ। ଏ ଗୁହେଲ ଏଇଟା ସମସ୍ତେ ସମସ୍ତେ ଜାଣନ୍ତି ନାହିଁ, କେତେଜଣ ଆଚାର୍ଯ୍ୟ ଏଇଟା କହିଛନ୍ତି। ତେଣୁ ବ୍ରହ୍ମା ଆସି ଦେଖିଲାବେଳକୁ ଏଣେ କ'ଣ ହେଇଛି ନା ସେଇଭଳି ଲୀଳା ଚାଲିଛି, ସେ ଆଶ୍ଚର୍ଯ୍ୟ ହେଇଗଲେ। ବ୍ରହ୍ମାଙ୍କର ଚାରିମୁଖ ଚାରିମସ୍ତକ ଚକ୍କର ମାରିଲା, ତେଣୁ କ'ଣ କ'ଣ ତାକୁ କହନ୍ତି, ସେ ଖାଲି ବିଳିବିଳେଇଲେ ଖାଲି, ତେଣୁ ଜାଣିପାରିଲେ ନାହିଁ। ତେଣୁ ଭଗବାନ କୃପା କଲେ, ତାଙ୍କୁ ଦର୍ଶନ ଦେଲେ ଭଗବାନ। ଏ ବିଷ୍ଣୁ ରୂପ ସବୁ ବର୍ଷା ମାନେ ଆଉ ସାଙ୍ଗ ବାଳକମାନେ ବିଷ୍ଣୁ ରୂପରେ ସବୁ ପ୍ରକାଶିତ ହୋଇଛନ୍ତି ଦେଖିଲେ। ସିଏ ବଳରାମ ମଧ୍ୟ ଜାଣିପାରିନଥିଲେ, ବଳରାମ କ'ଣ ମୋହିତ ହୋଇଯାଇଥିଲେ, ଚାରିଟା ପାଞ୍ଚଟି ମୋହ ଥିଲା ବର୍ଣ୍ଣନା କରାଯାଇ ସେଇଟା, ଏସବୁ ବଳରାମ ମଧ୍ୟ ମୋହିତ ହୋଇଯାଇଥିଲେ। ବଳରାମ ଜାଣିପାରିଲେ ନାହିଁ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି ବୋଲି। ଗୋଟିଏ ବର୍ଷ ଥିଲା ପାଞ୍ଚ ଛଅ ଦିନ ସେଇଟା ଜାଣିଲେ, ଜାଣିପାରିନଥିଲେ ଭଗବାନ ଜଣାଇବାରୁ ସେ ଜାଣିଲେ, ନହେଲେ ଜାଣିପାରିନଥିଲେ ବଳରାମ। ତେଣୁ ଏଇ ଯେଉଁ ଲୀଳାଟି ହେଇଥିଲା, ଏଇ ଲୀଳାଟି ପଞ୍ଚମ ବର୍ଷରେ ହେଇଥିଲେ ମଧ୍ୟ ଷଷ୍ଠ ବର୍ଷରେ ଆସି ପିଲାମାନେ କହିଲେ ଆଜି ଏଇ ଲୀଳା ଅଘାସୁରକୁ ହତ୍ୟା କରିଥିଲେ ଭଗବାନ, ଏବଂ କହିଲେ ଗୋଟିଏ ବର୍ଷ ତଳେ କରିଥିଲେ ତା ନୁହଁ ଆଜି କରିଥିଲେ ବୋଲି କହିଲେ। କାରଣ ଏଇ ଗୋଟିଏ ବର୍ଷ ତାଙ୍କର ଗାୟବ ହୋଇଯାଇଛି। ଏସବୁ ଲୀଳା 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 14 ଅଧ୍ୟାୟରେ ବ୍ରହ୍ମାଙ୍କର କ୍ଷମା ପ୍ରାର୍ଥନା ରହିଛି ଭଗବାନ, ଗୋଟିଏ ଅଧ୍ୟାୟ ବ୍ରହ୍ମା କ୍ଷମା, ଯେମିତି ଆମେ ଶୁଣିବା ପରେ ଇନ୍ଦ୍ର କ୍ଷମା ପ୍ରାର୍ଥନା କରିବେ 37 ଅଧ୍ୟାୟରେ ଇନ୍ଦ୍ରଙ୍କର ସ୍ତୁତି ଆସିବ, ଇନ୍ଦ୍ର ଏବଂ ସୁରଭିଙ୍କର ସ୍ତୁତି ଆସିବ। ଇନ୍ଦ୍ର ଭୟ କଲେ ଭଗବାନ ପାଖକୁ ଆସିବେ, ବ୍ରହ୍ମା କିନ୍ତୁ ନିଜେ ଆସିଲେ, ଭୟ କରିନଥିଲେ। ବ୍ରହ୍ମା ନିଜେ ଆସି କ୍ଷମା ପ୍ରାର୍ଥନା କରିଥିଲେ, କିନ୍ତୁ ଇନ୍ଦ୍ର ଆସିପାରିଲେ ନାହିଁ ଏକୁଟିଆ ବ୍ରହ୍ମାଙ୍କ ପାଖକୁ, ଭଗବାନ ପାଖକୁ। ସେ ସୁରଭିଙ୍କୁ ଆଣିକି ଆସିଲେ, କାରଣ ବ୍ରହ୍ମା ତାଙ୍କୁ କହିଲେ ତୁମେ ସୁରଭିଙ୍କୁ ନେଇକି ଯାଅ, ଏସବୁ କଥା ଆସିବ ଆ ପରେ। ତେଣୁ ଏହିଭଳି ଭାବରେ 14 ଅଧ୍ୟାୟରେ ବ୍ରହ୍ମାଙ୍କର ବହୁତ ସ୍ତୁତି ରହିଛି, 58 ନା କେତେ ଶ୍ଳୋକ ଅଛନ୍ତି, ସ୍ତୁତି କରିଛନ୍ତି ସେ, କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ଏହିଭଳି ଭାବରେ ଏ ସରିଲା ପରେ 15 ଅଧ୍ୟାୟରେ ଭଗବାନଙ୍କର ପୌଗଣ୍ଡ ଲୀଳା ବର୍ଣ୍ଣନା କରାଯାଇଛି। ସେ ପୌଗଣ୍ଡ ଲୀଳାରେ ଏଇଟା ହେଇଥିଲା, ରାସବ ଦୈତ୍ୟ ଧେନୁକାସୁରକୁ ହତ୍ୟା କରିଥିଲେ ଭଗବାନ, ବଳରାମ ହତ୍ୟା କରିଥିଲେ, କିନ୍ତୁ ସେ କହୁନାହାନ୍ତି ବଳରାମ ହତ୍ୟା କରି, ଏହି କୃଷ୍ଣ ହିଁ ହତ୍ୟା, ବଳରାମଙ୍କ ଏତେ ବଳ ନାହିଁ ବର୍ତ୍ତମାନ ଚିନ୍ତା କରୁଛନ୍ତି। କାରଣ ବଳରାମ କୌଣସି ତାଙ୍କ ବଳ ପ୍ରଦର୍ଶନ କରିନାହାନ୍ତି, ଭଗବାନ ନିଜର ଭାଇର ସାନ ଭାଇର ଯଶ ପାଇଁ ନିଜେ କୌଣସି ଦେଖେଇଲେ ନାହିଁ, ଭଗବତ ପ୍ରଦର୍ଶନ କଲେ ନାହିଁ। 7 ଦିନ 7 ରାତି ଯେଉଁ କୃଷ୍ଣ ଧରିକି ରହିଲେ, ଭଗବାନ ଚାହିଁଥିଲେ ଧରିପାରିଥାନ୍ତି ବଳରାମ, କାରଣ ସେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ଗୋଟିଏ ଫଣାରେ ସବୁ ଧାରଣ କରିଛନ୍ତି, ସୋରିଷ ଭଳି ରହିଛି ତାଙ୍କ ପାଇଁ ବାହ୍ୟ ହାତ କାହା, ଇଏ ଭଗବାନଙ୍କ ବାହ୍ୟ ହାତ କାହା କଲେ ଭଗବାନ ତାଙ୍କର କ'ଣ ହେବ, ସେ କିଛି ପ୍ରଦର୍ଶନ କଲେ ନାହିଁ। ବ୍ରଜବାସୀ ଭାବିଲେ ବଳରାମଙ୍କର ବଳ ନାହିଁ, କୃଷ୍ଣଙ୍କ ହିଁ ବଳ ଅଛି। ଯଦିଓ ଏ ଧେନୁକାସୁର କଥା ଆମେ ଆସନ୍ତାକାଲି କହିବା, ଧେନୁକାସୁରକୁ କାହିଁକି କୃଷ୍ଣ ହତ୍ୟା କଲେ ନାହିଁ, ବଳରାମ କାହିଁକି ହତ୍ୟା କଲେ, ଏସବୁ କଥା ରହିଛି, ଏ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଆଜି ଚିନ୍ତା କରୁଛନ୍ତି ଏମାନେ, ଏହି କୃଷ୍ଣ ହିଁ ସେମାନେ ସବୁ ହତ୍ୟା, ଏଇ ଧେନୁକାସୁରକୁ ହତ୍ୟା କରିଥିଲେ, ବଳରାମ ଯଦିଓ ଟିକେ ସାହାଯ୍ୟ କରିଥିଲେ କିନ୍ତୁ କୃଷ୍ଣ ହିଁ ହତ୍ୟା, କୃଷ୍ଣଙ୍କ ବଳରେ ସେ ବଳରାମ ବଳି ବଳବାନ ହୋଇଥିଲେ। ଏଇଭଳି ଭାବରେ ଆଲୋଚନା କରୁଛନ୍ତି, ଏସବୁ କଥା ଚାଲିବ, ଶେଷ ହେଇନାହିଁ, ଆମର ସମୟ ଶେଷ ହେଇଯାଇଛି। ଆମର କଥାକୁ ଏଇଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି, ଆମର କଥା ଅବସରରେ ଯାହା କିଛି ଟିକେ କଥା କହିଥିବି, ଅନ୍ୟ କଥା କଡ଼ା କଥା କହିଥିବି ମୋତେ କ୍ଷମା କରିବେ, କାହାକୁ ଯଦି ମନରେ କିଛି ଆଘାତ ଲାଗିଥିବ, କାହାର ଯଦି ପ୍ରଶ୍ନ ଅଛି ବା କିଛି ସନ୍ଦେହ ଅଛି ତା'ର ସେ କହିପାରନ୍ତି, ନହେଲେ ଆମର କଥାକୁ ବିଶ୍ରାମ ଦେବା। ବର୍ତ୍ତମାନ ମହାପ୍ରସାଦ ଗୋବିନ୍ଦ ମନ୍ତ୍ର ପାଠ ହେବ, ଓମ୍ ନମଃ ଭଗବତେ ବାସୁଦେବାୟ ଶେଷ ହେବ। ହରିଚରଣ ପ୍ରଭୁ କିନ୍ତୁ ସେଥିରେ ଭାଗ ନେଉନାହାନ୍ତି, ତାଙ୍କର ଓମ୍ ନମଃ ଭଗବତେ ବାସୁଦେବ ଚାଲିଛି। ଯାହା ହଉ, ହଉ ଧନ୍ୟବାଦ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ନିଦାଇ ଗୌର ପ୍ରମାନନ୍ଦେ।